ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंध 48 अध्याय श्लोक 38। भगवानपि संप्राप्तो रामा क्रूर जुतो नृप क्रूरो जुत नृप रथेन वायुवेगेन काळिन्दी मगनाशिनीम्। वर्तमान गोपी मैंने क्रंदन करसंती इबळी भावरे से मैंने फेरिकी गले गृह को पूर्व श्लोक जो कहगला ता निराशा निवृतु गोविंद विनिवर्तने। गोपी मैंने गोविंद के प्रत्यावर्तन विषय में निराश हो फेरीगले दुखरे निज प्रियतम का लीलासमूह कीर्तन करी से दिवारात्रि अतिवाहित करने को लगे। तेणु गोपी मैंने यही भाव क्रंदन चलती गोविंद दामोदर माधवेति। एणे भगवान कौन कले ना भगवान अपि संप्राप्तो भगवान हे नृप। सुखदेव गोस्वामी परीक्षित महाराज कहते हे नृप रामाक्रूरजुत रामेन बलदेवन अक्रूरेण स युक्त भगवान अपि वायुवेगेन वायुवत् शीघ्र गतिना रथेन अघनाशिनी पाप विनाशिनी कालिंदी यमुना संप्राप्त संगत अभवत। तेणु वर्तमान भगवान एवं बलराम ये दुईज अक्रूर रथरे रथ अक्रूर वायु बेगरे खूब द्रुतगति चलेले। कहीं द्रुतगति चलेले आचार्य मैंने टीकार सब कही तेणु एम जाकि बर्तमान कालिंदी निकट में पहुँचीगले। नंदगांव बर्तमान कालिंदी पाक आसी पहुँचीगले जमुना नदी निकट को आसी पहुँचीगले जोटा कहुच्छे अघनाशिनी कालिंदी अघनाशिनी पाप दूर करे। आम शुणुले संदीपन प्रभु कहते किमी 3:28-22 श्लोक जो छो जो जहाँ पाद को धोता जो जल केमी तार ध्यान कले कौन हम 3:28-22 वर्णना करा। तेणु ये से यमुना देवी भगवान केवल पाद धौत कर नुह तर संपूर्ण शरीर को धौत कर विषय गोटे कथा रही। अकबर जानापी चाहिए गंगा एवं यमुना आप भितर श्रेष्ठ किए भगवद गीता अन्य शास्त्र समान मानक कहुच्छी नदी मान भितर कौन निम्न गान यथा गंगा नदी मान भितर मुझे गंगा। भगवद गीत भगवान कहले स्रोतसाम भी जाह्नवी नदी मान भितर मुझे जाह्नवी बा गंगा। भागवत मेरे कहगला सुत गोस्वामी कहले निम्न गान यथा गंगा निम्न गान मान भितर श्रेष्ठ हो गंगा देवी। यमुना देवीटा कौन यमुना देवी भगवान एत विहार कले लीला कले यमुना तीर वनचारी। तेणु आकबर मन प्रश्न प्रश्न है किए आप भितर श्रेष्ठ। तेणु जीव गोस्वामी से तो वृंदावन त्याग करें ना तेणु जीव गोस्वामी घोड़े गले घोड़े जा दिल्ली को जाकर निर्णय शुणे। तेणु से कहले गंगा एवं यमुना दुईज जो श्रेष्ठ आप भर श्रेष्ठ हो यमुना देवी। यमुना देवी भगवान अनेक लीला करमुना तीर वनचारी अनेक लीला करमुना नदी में। तेणु गंगा एवं यमुना भितर यमुना हो श्रेष्ठ बोली से निर्णय देले। तेणु गंगा सब मन दुख थाए गंगा भगवान पाद धौत कर तथापि मन दुख जे भगवान सब लीला कले यमुना नदी में मोर जल कि लीला कले ना से भगवान आसिले चैतन्य महाप्रभु रूप से आसी कौन सीटा कि जय जय गोरा चांदेर आरती को शोभा ଜାହ୍ନବୀ ତଟ ବନେ ଜଗମନ ଲୋଭା, ଜାହ୍ନବୀ ତଟରେ ବହୁତ ପ୍ରକାର ଲୀଳା କଲେ ଭଗବାନ। ଯାହା ହଉ, ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ଭଗବାନ ଯଦିଓ ସକାଳୁ ବାହାରିଥିଲେ କିନ୍ତୁ ମଧ୍ୟାହ୍ନ ସମୟରେ ଯମୁନା ତଟରେ ପହଞ୍ଚିଲେ। ମଧ୍ୟାହ୍ନ ସମୟରେ ସନାତନ ଗୋସ୍ୱାମୀ କହୁଛନ୍ତି, ତଥା ତାସାମାବିବ ଶ୍ରୀକୃଷ୍ଣସ୍ୟାପି ପରମାର୍ଥୀ ଜାତେ ତ୍ୟାହ, ଯେ କେବଳ ଗୋପୀମାନଙ୍କୁ ଯେ ଦୁଃଖ ହେଉଥିଲା ତା ନୁହଁ, କୃଷ୍ଣଙ୍କୁ ମଧ୍ୟ ପରମାର୍ଥୀ, କୃଷ୍ଣଙ୍କୁ ମଧ୍ୟ ବହୁତ ଦୁଃଖ ହେଉଥିଲା। ଯଦିଓ ସେ ସଚ୍ଚିଦାନନ୍ଦ ଘନ ଆନନ୍ଦ ମୂର୍ତ୍ତି ସିଏ, କିନ୍ତୁ ତଥାପି ତାଙ୍କର ଦୁଃଖ ଆସୁଥିଲା। ପରମାର୍ଥୀ ଜାତ ଗୋପୀମାନଙ୍କ ବିରହରେ, କୃଷ୍ଣଙ୍କ ବିରହରେ ଯେ ଗୋପୀମାନଙ୍କର କେବଳ ଶୋକ ହେଉଥିଲା ତା ନୁହଁ, ଗୋପୀମାନଙ୍କ ବିରହରେ କୃଷ୍ଣଙ୍କର ମଧ୍ୟ ପରମାର୍ଥୀ ଜାତ, ବହୁତ ଦୁଃଖ ତାଙ୍କର ମନରେ ଜାତ ହେଉଥିଲା। ଏକଥା କୁହାଯାଇଛି, ସନାତନ ଗୋସ୍ୱାମୀ କହୁଛନ୍ତି। ଅପି ଶବ୍ଦାର୍ଥ, ଅପି ଶବ୍ଦ କାହିଁକି ବ୍ୟବହାର କଲେ ଭଗବାନ ଅପି, ଏଇ ତାର କାରଣ ହେଉଛି ଏଇଟା। ଯଦିଓ ସେ ଭଗବାନ, ସେ ହେଉଛନ୍ତି ଆନନ୍ଦମୟ ଆନନ୍ଦ ଘନ, କିନ୍ତୁ ତଥାପି ଗୋପୀମାନଙ୍କ ବିରହରେ ସିଏ ମଧ୍ୟ ପରମାର୍ଥୀ ଜାତ, ତାଙ୍କର ମଧ୍ୟ ବହୁତ ଦୁଃଖ ଆସିଲା, ଯଦିଓ ଆନନ୍ଦ ଘନ ସିଏ। ତେଣୁ ନନ୍ଦଗ୍ରାମରୁ ଅକ୍ରୂର ଘାଟ କେଉଁମାନେ ଦେଖିଥିବେ, ଯେଉଁମାନେ ବୃନ୍ଦାବନ ପରିକ୍ରମା କରୁଛନ୍ତି ଅକ୍ରୂର ଘାଟ ଦେଖୁଥିବେ, ଯେଉଁଠି ଅକ୍ରୂର ଭଗବାନଙ୍କୁ ଦର୍ଶନ କରିଥିଲେ ଆଉ କୁହାଯିବା ପରେ ବର୍ଣ୍ଣନା କରାଯିବ, ଏବଂ ମହାପ୍ରଭୁ ମଧ୍ୟ ଯାଇକରି ସେଠି ସେ ଅକ୍ରୂର ଘାଟରେ ବିଶ୍ରାମ ନେଇଥିଲେ, ବା ସେଠି ମଧ୍ୟ ସେ ଅକ୍ରୂରଙ୍କ କଥା ଚିନ୍ତା କରିଥିଲେ। ଅକ୍ରୂର ଘାଟ ରହିଛି, ନନ୍ଦଗାଓଁରୁ ଅକ୍ରୂର ଘାଟ କେତେ ବାଟ, ହେଉଛି 12 କୋଶ। 12 କୋଶ ମାନେ 24 ମାଇଲ୍, 36 କିଲୋମିଟର। ତେଣୁ 36 କିଲୋମିଟର ଆସି ପହଞ୍ଚିଗଲେ, ମଧ୍ୟାହ୍ନ ସମୟରେ ପହଞ୍ଚିଗଲେ। ତଥାପି ବାୟୁ ବେଗେନ ରଥେନ ମଧ୍ୟାହ୍ନ ତତ୍ ସମ୍ପ୍ରାପ୍ତା ଶ୍ରୀ ଗୋପୀଗଣାଦିନା ପରିଶାନ୍ତୁନେନ ତଥା ମୃତବତ୍ ପଥି ନିପତିନା ନିପତିତାନାଂ ଗୋପୀନା ଗବାଦିନା ଚ ବଞ୍ଚନାୟ ବକ୍ରାତିବକ୍ର ବିବିଧ ପରିଭ୍ରମ ଗତ୍ୟା ରଥଂ ନିସାରଣ ଚ ବହୁକାଳ ବହୁଳ କାଳ ତୟା। ସୁଖଦେବ ଗୋସ୍ୱାମୀ କହୁଛନ୍ତି ବାୟୁ ବେଗେନ, ଏତେ ସ୍ପିଡ଼ରେ ଗଲେ ତାହେଲେ 12 କୋଶକୁ ଯିବା ପାଇଁ ମଧ୍ୟାହ୍ନ ସମୟ ଲାଗିଗଲା, 6 ଘଣ୍ଟା ଲାଗିଗଲା। କାହିଁକି ସକାଳୁ ବାହାରିଥିଲେ ଭଗବାନ, କାହିଁକିନା ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଗୋପୀମାନେ ସବୁ ଯେଉଁ ରହିଥିଲେ ଗୋପୀମାନଙ୍କୁ ସାନ୍ତ୍ୱନା ପ୍ରଦାନ କରୁଥିଲେ। ଆମେ ଯେଉଁ କହିଲେ ନା ଆୟାସେ ଇତି ଦୌତେ, କେହି ଦୂତମାନଙ୍କ ଦ୍ୱାରା ସାନ୍ତ୍ୱନା ପ୍ରଦାନ କରୁଥିଲେ, ବିଭିନ୍ନ ପ୍ରକାର ସମ୍ବାଦ ପ୍ରେରଣ କରୁଥିଲେ, ଏବଂ ସେମାନେ ସବୁ ମୃତବତ୍, ସେମାନେ ଯେଉଁ ତାଙ୍କ ଜୀବନରେ ପ୍ରାଣ ନାହିଁ, ତାଙ୍କ ଶରୀରରେ ପ୍ରାଣ ନାହିଁ, ଏଇଭଳି ଭାବରେ ସେମାନେ ପଡ଼ିକି ରହିଥିଲେ ସେଇଠି ରାସ୍ତାରେ। ନିପତିତାନା ଗୋପୀନା ଏବଂ ଗବାଦିନାଚ ବଞ୍ଚନାୟ, ଗାଭୀମାନେ ମଧ୍ୟ ସେଇଠି ପଡ଼ିକି ରହିଥିଲେ ଗାଭୀମାନେ। ତେଣୁ ତାଙ୍କୁ ସେମାନେ ସବୁ ରାସ୍ତା ଅତିକ୍ରମ ରାସ୍ତା ବନ୍ଦ କରିଦେଇଛନ୍ତି, ଏଇଭଳି ଭାବେ ରାସ୍ତା ନାହିଁ। ତେଣୁ ବକ୍ରାତି ବକ୍ର ବିବିଧ ପରିଭ୍ରମ ଗତ୍ୟା, ବୁଲି 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 ବୁଲିକିରି ସବୁ ଯାଉଛନ୍ତି, କୃଷ୍ଣ ଯାଉଛନ୍ତି ବା ଅକ୍ରୂର ନେଉଛନ୍ତି ରଥକୁ। ସେଇଥିପାଇଁ ବହୁ କାଳ ଚାଲିଗଲା, ବହୁ ସମୟ ହୋଇଗଲା, ନହେଲେ ଏତେ ସମୟ ଲାଗିବ ନାହିଁ, ବହୁ କାଳ ତୟା। ହେ ନୃପତି ଯେଉଁ ଶବ୍ଦ ବ୍ୟବହାର କଲେ, ନୃପ ଭଗବାନ ଅପି ସମ୍ପ୍ରାପ୍ତ ରାମ କ୍ରୁର ଯୁତ ନୃପ, ନୃପ ଶବ୍ଦ କାହିଁକି ବ୍ୟବହାର କଲେ ସନାତନ ଗୋସ୍ୱାମୀ କହୁଛନ୍ତି, ହେ ନୃପ ଇତି ପରମ ଶୋକାର୍ଥୀ ରାଜାନଂ ସ୍ୱସ୍ଥୟତି। ଭଗବାନଙ୍କ ବିରହରେ କେବଳ ଗୋପୀମାନେ ଯେ ମନ ଦୁଃଖ କରୁଛନ୍ତି ତା ନୁହଁ, ନୃପ ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କର ମନ ଦୁଃଖ ହେଉଛି, ଭଗବାନଙ୍କୁ ଛାଡ଼ି ଭଗବାନ ତାଙ୍କୁ ଛାଡ଼ି ଚାଲିଯିବେ, ସେଥିପାଇଁ ନୃପ ଶବ୍ଦ ବ୍ୟବହାର କରାଯାଇଛି। ଯଦ୍ ବା ସ୍ୱୟମେବ ଶୋକାର୍ତ୍ତ୍ୟା ସମ୍ବୋଧୟତି, ବା ଏମିତି ବି ହେଇପାରେ ସୁଖଦେବ ଗୋସ୍ୱାମୀଙ୍କର ମନରେ ମଧ୍ୟ ବହୁତ ଦୁଃଖ ଆସିଛି, ସ୍ୱୟମେବ ଶୋକାର୍ତ୍ତା, ସିଏ ମଧ୍ୟ ଶୋକରେ ଆର୍ତ୍ତେ ହେଇ ମନ ଦୁଃଖରେ ଏଇଭଳି ଭାବରେ ନୃପ ଏ ସମ୍ବୋଧନ କରୁଛନ୍ତି। ତେଣୁ ଏଠି ଯେଉଁ କୁହାଗଲା ଅଘନାଶିନୀ, ଅଘନାଶିନୀ ଶବ୍ଦର ଅର୍ଥ ହେଉଛି ଅଘ କହିଲେ ପାପ, ଅଘାସୁରକୁ ଭଗବାନ ବଦ୍ଧ କରିଥିଲେ, ଅଘ ହେଉଛି ପାପର ମୂର୍ତ୍ତିମନ୍ତ ବିଗ୍ରହ। ଅଘର ଆଉ ଗୋଟେ ଅର୍ଥ ହେଉଛି ଅପରାଧ, ତେଣୁ ଅଘମ୍ ଅପରାଧ ନାଶ ଇତି ତଥା ତାମିତି ଶ୍ରୀ ଗୋପୀ ବିଷୟକ ଅପରାଧ ଭୟନ ଅକ୍ରୁର ମଧ୍ୟ ଅକ୍ରୁର ଅକ୍ରୁରସ୍ୟ ତତ୍ ଛୋଦନାର୍ଥଂ ସ୍ନାନାଦି ଅଭିପ୍ରାୟ ଏଣୋକ୍ତମ୍ ଅକ୍ରୁର ଯେ ଗୋପୀମାନଙ୍କ ପୂର୍ବରୁ ବର୍ଣ୍ଣନା କରାଗଲା ନା ଗୋପୀମାନେ କିଭଳି ଭାବରେ ତାଙ୍କୁ ଅଭିଶାପ ଦେଉଥିଲେ ଇଏ ହେଉଛି କ୍ରୁର ଏ ନାମ ହେଉଛି ଅକ୍ରୁର କିନ୍ତୁ ଇଏ ହେଉଛି କ୍ରୁର ତେଣୁ ଅକ୍ରୁରଙ୍କର ଯେ ଚିନ୍ତା ନାହିଁ ତା ନୁହଁ ଗୋପୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ସେ ଚାହିଁଲେ ମଧ୍ୟ ଦେଇପାରିଲେ ନାହିଁ କାହିଁକି ନା କର୍ତ୍ତବ୍ୟ ଅନୁରୋଧରେ ତାଙ୍କୁ ସାନ୍ତ୍ୱନା ଦେଲେ ସେ ଆଉ ଛାଡ଼ିପାରିନଥାନ୍ତେ କୃଷ୍ଣଙ୍କୁ ଛାଡ଼ିପାରିନଥାନ୍ତେ ସେମାନେ ତେଣୁ ଅକ୍ରୁର ତାଙ୍କୁ କିଛି ନ କହି ଚାଲି ଆସିଲେ କିନ୍ତୁ ନିଜେ ଅନୁଭବ କରୁଛନ୍ତି ଗୋଟେ ଅପରାଧ ହୋଇଗଲା ମୋର ତେଣୁ ଏ ଗୋପୀ ବିଷୟକ ଅପରାଧ ଭୟନ ଗୋପୀ ବିଷୟ ଏ ଯେଉଁ ଗୋପୀମାନଙ୍କୁ ଯେଉଁ ତାଙ୍କୁ କିଛି ସାନ୍ତ୍ୱନା ଦେଲେ ନାହିଁ ଏ ଗୋଟେ ଅପରାଧ ହୋଇଗଲା ଏହି ଭୟରେ ଅକ୍ରୁର ତତ୍ଶୋଧନାର୍ଥଂ ଏହି ଅପରାଧକୁ ଶୋଧନ କରିବା ପାଇଁ ସ୍ନାନାଦି ଅଭିପ୍ରାୟଣ ଉକ୍ତମ୍ ଯମୁନା ନଦୀରେ ଏଇଠି ସେ ଚିନ୍ତା କରୁଛନ୍ତି ଇଏ ହେଉଛି ଅଘନାଶିନୀ ଅପରାଧକୁ ଦୂର କରିବ ଆମର ସେ ସ୍ଥାନକୁ କୁହାଯାଏ ଅନନ୍ତଦେବ ସେଇଠି ରହିଛନ୍ତି ସେ ସ୍ଥାନରେ ଜଣେ ଆଚାର୍ଯ୍ୟ ଜଣେ ଟୀକାରେ କହିଛନ୍ତି ଅନନ୍ତଦେବ ସେଇଠି ରହିଛନ୍ତି ଏବେ ଦର୍ଶନ କରିବେ ଅକ୍ରୁର ସେଇଠି ଦର୍ଶନ କରିବେ ତେଣୁ ଗୋପାଳଚମ୍ପରେ କୁହାଯାଉଛି ଅକ୍ରୁର ଅନ୍ୟ ରାସ୍ତାରେ ନେଇଯାଉଥିଲେ ଯେଉଁ ରଥକୁ ସିଧା ରାସ୍ତାରେ ନ ନେଇକି ବକ୍ର ରାସ୍ତାରେ ସବୁ ନେଉଥିଲେ କାହିଁକି ନା କେତେବେଳେ ବ୍ରଜବାସୀମାନେ ବା ଗୋପୀମାନେ ସେମାନେ ଜବରଦସ୍ତି ନେଇଯିବେ କୃଷ୍ଣ ବଳରାମଙ୍କୁ ନେଇଯିବେ ପୁଣି ନନ୍ଦଗାଓଁକୁ ନେଇଯିବେ ସେଥିପାଇଁ ସିଏ ଦକ୍ଷିଣ ଦିଗରେ ଗଲେ ସାଉଥ୍ ଡାଇରେକ୍ସନରେ ଗଲେ ଏଇଭଳି ଭାବରେ ଏଇ ଶ୍ଳୋକରେ କୁହାଗଲା ତେଣୁ ପର ଶ୍ଳୋକରେ ଜୀବ ଗୋସ୍ୱାମୀ ମଧ୍ୟ ତାଙ୍କର ଭାବାର୍ଥରେ କହିଛନ୍ତି ଯେ ଶ୍ରୀକୃଷ୍ଣଙ୍କର ଗୋପନରେ ଗୋପୀମାନଙ୍କ ବିରହରେ ସନ୍ତପ୍ତ ହୋଇଥିଲେ ଭଗବାନଙ୍କ ଏହି ସମସ୍ତ ଦିବ୍ୟ ଅନୁଭୂତି ସବୁ ତାଙ୍କର ପରମହଲ୍ଲାଦିନୀ ଶକ୍ତିର ଅଂଶ ଅଟେ ଏଭଳି ଭାବରେ ସମସ୍ତେ ଦୁଃଖକୂଳ ରହିଛନ୍ତି କିନ୍ତୁ ଫୁଲଗୁନ୍ଥାଳିମାନଙ୍କର ଶୋକ ଆସୁନାହିଁ ତାଙ୍କର ଚାଲିଛି କଥାବାର୍ତ୍ତା ଚାଲିଛି ଯାହା ହଉ 39 ନମ୍ବର ଶ୍ଳୋକରେ କୁହାଯାଉଛି ଏଇଠି ବହି ଅଛି ଆପଣ ଦେଖିପାରିବେ 10ମ ସ୍କନ୍ଧ 39 ଅଧ୍ୟାୟ ଶ୍ଳୋକ 39 ତତ୍ରୋପସ୍ପୃଶ୍ୟ ପାନୀୟଂ ପିତ୍ୱା ମୃଷ୍ଟଂ ମଣିପ୍ରଭମ୍ ବୃକ୍ଷ ଷଣ୍ଢ ମୁପବ୍ରଜ୍ୟ ସରାମୋ ରଥମାବିଶତ୍ ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ତତ୍ର ସେ କାଳିନ୍ଦୀ ନିକଟରେ ଯେ ପହଞ୍ଚିଗଲେ ଅକ୍ରୁର ଘାଟ ବୋଲି ତାକୁ କୁହାଯାଉଛି ସେଇଠି ଉପସ୍ପୃଶ୍ୟ ଭଗବାନ ନିଜେ ସେ ଜଳକୁ ଗ୍ରହଣ କଲେ ଉପସ୍ପୃଶ୍ୟ ବା ଆଚମ୍ୟ ଆଚମନ କଲେ ଜଳକୁ ଭଗବାନ ହେଉଛନ୍ତି ଜଳର ରସ ଭଗବାନ ହେଉଛନ୍ତି ରସୋହମ କୌନ୍ତେୟ ଭଗବାନ ଜଳର ରସ ଭଗବାନ ସେ ଜଳର ରସକୁ ଆସ୍ୱାଦନ କରୁଛନ୍ତି ଉପସ୍ପୃଶ୍ୟ ଆଚମନ କରୁଛନ୍ତି ଭଗବାନ ମଣିପ୍ରଭମ୍ ମଣିତୁଲ୍ୟ ଏତେ ସ୍ୱଚ୍ଛ ଜଳ ଯମୁନାର ଜଳ ମଣିତୁଲ୍ୟ ମୃଷ୍ଟଂ ବିମଳମ୍ କୌଣସି ମଳ ନାହିଁ ସ୍ୱଚ୍ଛ ଜଳ ପାନୀୟଂ ଗୋଟେ ପାନ କରିହେବ ସେ ଜଳ ଏଇକୁ ପିଇଥିବା ବୃକ୍ଷ ଷଣ୍ଢମ୍ କହିଲେ ବୃକ୍ଷ ସମୂହ ବୃକ୍ଷ ନିକଟରେ ଉପବ୍ରଜ୍ୟ ସମୀପଗତ୍ୟ ସରାମ ରାମେନ ସହ ରଥମ ଆବିଶତ୍ ଆରୁହତ୍ ତେଣୁ ଅକ୍ରୁର ସେ ରଥକୁ ଗୋଟେ ଗଛ ମୂଳରେ ରଖିଲେ ଏବଂ କୃଷ୍ଣ ଏବଂ ବଳରାମ ସେମାନେ ଏଇ ଆଚମନ କରି ଜଳ ଟିକେ ପାନ କରି ଯମୁନା ଜଳ ପାନ କରି ସେଠାରେ ବିଶ୍ରାମ ନେଲେ ତା ପର ଶ୍ଳୋକରେ କୁହାଯାଉଛି 40 ନମ୍ବର ଶ୍ଳୋକରେ ଅକ୍ରୁର ସ୍ତାବ ଉପାମନ୍ତ୍ରୀୟ ନିବେଶ୍ୟ ଚ ରଥୋପରି କାଳିନ୍ଦିଆ ରଥମାଗତ୍ୟ ସ୍ନାନ ବିଧିବତ ଆଚରତ୍ 40 ନମ୍ବର ଶ୍ଳୋକରେ କୁହାଯାଉଛି ଯେ ଅକ୍ରୁର ଶତ୍ରୁଭ୍ୟ ସଙ୍କିତ ସନ୍ ଅକ୍ରୁର ବର୍ତ୍ତମାନ ମଧ୍ୟ ଭୟରେ ଅଛନ୍ତି, କାଳେ କିଏ କୃଷ୍ଣ ବଳରାମକୁ ନେଇଯାଇପାରନ୍ତି। ତେଣୁ ତଉ ମାନେ ରାମକୃଷ୍ଣଙ୍କୁ କ'ଣ କଲେ ନା ଉପାମନ୍ତ୍ରୀୟ ତାଙ୍କୁ ଡାକିକିରି ଆହୁୟ ଉପାମନ୍ତ୍ରୀୟ କହିଲେ ତାଙ୍କୁ ଡାକିକିରି ରଥପରି ନିବେଶ୍ୟ ଗୋଟେ ବୃକ୍ଷମୂଳରେ ରଖିଲେ ସେ ରଥକୁ ରଥରେ ରଖି କୃଷ୍ଣ ବଳରାମ ଯେଉଁ ଯାଇଥିଲେ ଜଳପାନ କଲେ ଆଚମନ କଲେ ତାଙ୍କୁ ଡାକିକିରି ସେଇ କାଳିନ୍ଦିଆ ଯମୁନାୟଂ ହୃଦଙ୍ଗ ତାଙ୍କୁ ଆଣିକିରି ସେଇଠି ବସେଇଲେ ରଥ ଉପରେ ବସେଇକିରି ସେ ଗଲେ କାଳିନ୍ଦି ଯମୁନା ନଦୀକୁ ଗଲେ ହ୍ରଦ ଆଗତ୍ୟ ବିଧିବତ ସ୍ନାନ ମାଚରତ ବିଧିବତ ଭାବରେ ସ୍ନାନ ମାଚରଣ କଲେ। ତେଣୁ ଏ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ରଥୋପରି ନିବେଶ୍ୟତି ସୁଖୋପବେଶାର୍ଥମ ଶତ୍ରୁଭ୍ୟ ସଂକୟାବା ରଥ ଉପରେ ତାଙ୍କୁ ସୁଖରେ ଆନନ୍ଦ ଭାବରେ ତାଙ୍କୁ ଉପବେଶନ କରେଇଲେ ଏବଂ ତଥାପି ତାଙ୍କର ଭୟ ରହିଛି କାଳେ କିଏ ଶତ୍ରୁ ଆସିଯିବ ଏଇଭଳି ଭାବରେ ଭୟ ରହିଛି। ତେଣୁ ସେଠି ସ୍ଥାପନ କରି ତାଙ୍କୁ ରଖି କୃଷ୍ଣ ବଳରାମଙ୍କୁ ରଖିକରି ସେ ଗଲେ ଜଳରେ ଯମୁନା ଜଳରେ ସ୍ନାନ କରିବା ପାଇଁ। ତେଣୁ ଚାଳିଶ ଶ୍ଳୋକରେ କୁହାଯାଉଛି ଏକଚାଳିଶ ଶ୍ଳୋକରେ କୁହାଯାଉଛି ଯେ ନିମଜ୍ଜ ତସ୍ମିନ୍ ସଲିଳେ ଜପନ୍ ବ୍ରହ୍ମ ସନାତନମ୍ ତାବେବ ଦୃଶେ କ୍ରୁରୋ ରାମକୃଷ୍ଣ ସମନ୍ୱିତ। ଅକ୍ରୁର ତସ୍ମିନ୍ କାଳିନ୍ଦୀ ହ୍ରଦେ ସଲିଳେ ନିମଜ୍ଜ ଅକ୍ରୁର ସେ ଯେଉଁ କାଳିନ୍ଦୀ ହ୍ରଦ ରହିଛି ସେଇଠି ସେଇ ଜଳରେ ସ୍ନାନ କରିବା ପାଇଁ ଗଲେ ମଗ୍ନ ଭୂତୁଆ ତା ଭିତରକୁ ଗଲେ ଜଳ ଭିତରକୁ ଗଲେ ସନାତନଂ ବ୍ରହ୍ମ ବେଦଂ ଜପନ୍ ତେଣୁ ଗାୟତ୍ରୀ ଜପ କରିବା ପାଇଁ ଆରମ୍ଭ କଲେ ଓଂ ଭୂର୍ଭୁବସ୍ୱ ତସ୍ୟ ବିଦୁର୍ଭରଣ୍ୟମ ଭର୍ଗ ଦେବସ୍ୟ ଧିମହି ଧିଓ ଯୌନ ପ୍ରଚୋଦୟାତ୍ ଏ ଗାୟତ୍ରୀ ମନ୍ତ୍ର ଜପ କଲେ ତତ୍ର ଶରୀରାଭ୍ୟନ୍ତରେ ସମନ୍ୱିତ ତେଣୁ ଜଳ ଭିତରେ ଯେତେବେଳେ ଜପ କରୁଥିଲେ ଭଗବାନଙ୍କର ଜପ କରୁଥିଲେ ସନାତନ ବ୍ରହ୍ମ ବେଦରେ ଏ ଗାୟତ୍ରୀ ମନ୍ତ୍ର ରହିଛି କୁହାଯାଇଛି। ତେଣୁ ଏଇ ଗାୟତ୍ରୀ ମନ୍ତ୍ର ଯେତେବେଳେ ଜପ କରୁଥିଲେ ସେତେବେଳେ ସମନ୍ୱିତ ମିଳିତ ବିଗ୍ରହ ତୌ ଏବ ରାମକୃଷ୍ଣ ଦଦୃଶେ ସେଇଠି ସେ ଦେଖିଲେ ଭଗବାନ ରାମ ଏବଂ କୃଷ୍ଣଙ୍କୁ ଦେଖିଲେ କୃଷ୍ଣ ବଳରାମଙ୍କୁ ଦେଖିଲେ ସେ ଜଳ ଭିତରେ ଭଗବାନଙ୍କୁ ଦେଖିଲେ କୃଷ୍ଣ ବଳରାମଙ୍କୁ ଦେଖିଲେ। ତେଣୁ ଏଠି କୁହାଯାଉଛି ସ୍ୱ ମନ୍ତ୍ର ଧ୍ୟେୟ ରୂପା ଦଦ୍ୟଦ୍ଭୂତମ ରୂପମିକ୍ଷିତମ ସେ ଯେଉଁ ଧ୍ୟାନ କରୁଥିଲେ ଏବଂ ଭୂର୍ଭୁବଃ ସ୍ୱ ତସ୍ୟ ବିଦୁର ଇତ୍ୟାଦି ଭଗବାନଙ୍କର ଧ୍ୟାନ କରୁଥିଲେ ସେଇ ଭଗବାନଙ୍କୁ ଯାହାକୁ ଧ୍ୟାନ କରୁଥିଲେ ଆମେ ଆମର ସନ୍ଦୀପନ ପ୍ରଭୁ ଆପଣଙ୍କୁ ଧ୍ୟାନ ବିଷୟରେ କହିଲେ ତେଣୁ ଏଇ ଧ୍ୟାନ ଆଜି ଅକ୍ରୁର ଧ୍ୟାନକୁ ଯାହା ଶୁଣିଥିଲେ ଆପଣ ସେଇଠି ବର୍ତ୍ତମାନ ଅକ୍ରୁର ସେ ଧ୍ୟାନ କରୁଛନ୍ତି ଦେଖନ୍ତୁ ଅକ୍ରୁରଙ୍କ ଧ୍ୟାନ ଯେଉଁ ଧ୍ୟାନ କଥା କୁହାଗଲା ମାଙ୍କୁ କହିଲେ ଭଗବାନ କପିଳ ଦେବ ସେଇ ଧ୍ୟାନ କରୁଛନ୍ତି ବର୍ତ୍ତମାନ ଅକ୍ରୁର। ତେଣୁ ସେ ଧ୍ୟାନ କଲେ ଭଗବାନ ଦର୍ଶନ କଲେ ସୋ ଆଇ ଲଭ୍ ଟୁ ସ୍ପିକ୍ ଲିଟିଲ୍ ଇଂଲିଶ ଆୱାର ରସନ୍ ଡିବୁଟିଜ୍ ହାଭ୍ ଆରାଇଭ୍ଡ ସୋ ଇନ୍ ଦ ମିନ୍ ୱାଇଲ୍ ବିକଜ ଅଫ୍ ପୁଷ୍ୟାଭିଷେକ ଆୱାର ଟାଇମ୍ ହାଜ୍ ବିନ୍ ଚେଞ୍ଜ ଅଫକୋର୍ସ ଇନ୍ ଦ ମର୍ଣ୍ଣିଂ ୱାଇଲ୍ ଗିଭିଂ ଦ ଆନାଉନ୍ସମେଣ୍ଟ ଆଇ ଫର୍ଗଟ୍ ଟୁ ସ୍ପିକ୍ ଇନ୍ ଇଂଲିଶ ସୋ ଇଟ୍ ଇଜ୍ ମାଇ ମିଷ୍ଟେକ୍ ଏନିୱେ ବିକଜ ଅଫ୍ ଦିସ୍ ପୁଷ୍ୟାଭିଷେକ ଆୱାର ଶେଡ୍ୟୁଲ୍ ହାଜ୍ ବିନ୍ ଚେଞ୍ଜ ସୋ ଭାଗବତମ ହାଜ୍ ଷ୍ଟାର୍ଟେଡ୍ ଫ୍ରମ୍ 7 AM ଆଫ୍ଟର ଦିସ୍ ଭାଗବତମ ଦେର୍ ୱିଲ୍ ବି ଦର୍ଶନ ଆଳତୀ ଆଟ୍ 8:15 ଆଣ୍ଡ ଦେର୍ ୱିଲ୍ ବି ପ୍ରଭୁପାଦ ପୂଜା ଆଟ୍ ଆରାଉଣ୍ଡ 8:30 ଆଣ୍ଡ ଦେର୍ ଆଫ୍ଟର ଦେର୍ ୱିଲ୍ ବି ପୁଷ୍ୟାଭିଷେକ ସୋ ଟୁଡେ ଇଜ୍ ପୁଷ୍ୟାଭିଷେକ ଦିସ୍ ଇଜ୍ ଏ ଭେରି ସ୍ପେଶାଲ୍ ଡେ ପୁଷ୍ୟାଭିଷେକ ପୁଷ୍ୟାଭିଷେକରେ ସ୍ପେଶାଲ୍ ଡେ କହିଲେ ଆନନ୍ଦ ହେବ ଭଗବାନଙ୍କର ଲୀଳାରେ ଏଇ ପୁଷ୍ୟ ଅଭିଷେକ କରିକି ଆନନ୍ଦ ପ୍ରାପ୍ତ ହେବେ ତେଣୁ ଦ୍ୟାଟ୍ ଇଜ୍ ଇନ୍ ଆୱାର ଇସ୍କନ୍ ପ୍ରଭୁପାଦ ସେଜ୍ ହାଉ ୱାଇ ୱି ଅବଜର୍ଭ ଦିସ୍ ପୁଷ୍ୟାଭିଷେକ କାହିଁକି ଆମେ ଏଇ ପୁଷ୍ୟାଭିଷେକ ଅବଜର୍ଭ କରୁଛେ ନା ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଭଗବାନ କୃଷ୍ଣ ଇଜ୍ ଲାଇକ୍ ଏ ଡୋଲ୍ ଇନ୍ ଦ ହ୍ୟାଣ୍ଡସ୍ ଅଫ୍ ଗୋପିସ୍। ଗୋପୀମାନଙ୍କର ହାତରେ ଭଗବାନ ଗୋଟିଏ ଖେଳନା ଭଳିଆ ରହିଥିଲେ। ଦଶମ ସ୍କନ୍ଧ 11 ଅଧ୍ୟାୟରେ ଇଟ୍ ହାଜ୍ ବିନ୍ ଡିସ୍କ୍ରାଇବ୍ଡ, ଇଟ୍ ଇଜ୍ ଡିସ୍କ୍ରାଇବ୍ଡ ଇନ୍ 10th କ୍ୟାଣ୍ଟ୍ ଟୁ 11th ଚାପ୍ଟର। ଗୋପୀ ଭି ସ୍ତୋଭିତ ନୃତ୍ୟମ୍। ଆଚ୍ଛା, ଫୁଲ ଗୁନ୍ଥାଳି ମାନେ କଥା ଶୁଣୁଛନ୍ତି ନା? ଆମେ ଖାଲି ଇଂଲିଶରେ କହିବା, ଅଲ୍ ଆର୍ ଯେତିକି ଅଛନ୍ତି ଇଂଲିଶରେ ଦେ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ। ତମେ ଯଦି ଶୁଣିବନି କଥା କହିବ ତାହେଲେ ଆମକୁ ଡିଷ୍ଟର୍ବ ହେଉଛି, ତମେ ଆମେ ତମ କଥା ଶୁଣିବୁନି। ତମେ ଆମ କଥା ଶୁଣିବ ମାନେ ଆମେ ତମ କଥା ଶୁଣିବୁ ନାହିଁ, ଆମେ ଓଡ଼ିଆରେ କହିବୁ ନାହିଁ, ଇଂରାଜୀରେ କହିବୁ। କ'ଣ କହୁଛନ୍ତି? ଆପଣ କହିଲେ ଇଂଲିଶରେ, ଅନ୍ୟମାନେ ମାତାଜୀ ମାନେ କ'ଣ କହୁଛନ୍ତି? ଏଇ ଇନ୍ ଭୁବନେଶ୍ୱର, ଇସ୍କନ୍ ଭୁବନେଶ୍ୱର, ଆର୍ ଶ୍ରୀମନ୍ ଗୌରଗନ୍ଦ ସେ ମହାରାଜ ଗିଫ୍ଟ କ୍ଲାସ୍। ଦେର୍ ଆର୍ ସୋ ମେନି ଫରେନ୍ ଡିଭୋଟିଜ୍ ଆଣ୍ଡ ଲିଟିଲ୍ ଭେରି ଫ୍ୟୁ ଓଡ଼ିଆ ଡିଭୋଟିଜ୍ ଆର୍ ଦେୟାର୍। ସୋ ଗୌରଗନ୍ଦ ମହାରାଜ, ସୁଡ୍ ଆଇ ସ୍ପିକ୍ ଓନ୍ଲି ଇନ୍ ଇଂଲିଶ? ଇଭିନ୍ ଇଫ୍ ୱାନ୍ ଲିସ୍ନର୍ ସ୍ପିକ୍ ସେଜ୍ ଦ୍ୟାଟ୍ ନୋ ମହାରାଜ ପ୍ଲିଜ୍ ସ୍ପିକ୍ ଇନ୍ ଓଡ଼ିଆ, ଦେନ୍ ୟୁ ୱିଲ୍ ସ୍ପିକ୍ ଇନ୍ ଓଡ଼ିଆ। ତେଣୁ ୟୁ ହ୍ୟାଭ୍ ଟୁ ସ୍ପିକ୍ ଇନ୍ ଓଡ଼ିଆ ଅଲ୍ସୋ। ତେଣୁ ଇଂଲିଶରେ ଏବଂ ଓଡ଼ିଆରେ ଦୁଇଟା ଯାକ କୁହାଯିବ। ତେଣୁ ଏଇ ଯେଉଁ ଭାଗବତ ଦଶମ ସ୍କନ୍ଧ 11 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେ ଭଗବାନ ସିଏ ଗୋପୀ ଭି ସ୍ତୋଭିତ ନୃତ୍ୟ। ଗୋପୀମାନେ ଯେତେବେଳେ କହୁଥିଲେ କୃଷ୍ଣ ତୁମେ ଟିକିଏ ନୃତ୍ୟ କର, ତେଣୁ ଭଗବାନ ନୃତ୍ୟ କରୁଥିଲେ। ଗୋପୀ ଭି ସ୍ତୋଭିତ, ଗୋପୀମାନେ କହୁଥିଲେ ଯଦି କୃଷ୍ଣ କହିବେ ମୁଁ କାହିଁକି ନୃତ୍ୟ କରିବି ନା, ତୁମକୁ ଆମେ ଲବଣୀ ଦେବୁ। ତେଣୁ ଭଗବାନ ନୃତ୍ୟ କରିବା ପାଇଁ ଆରମ୍ଭ କରୁଥିଲେ। ଗୋପୀ ଭି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କୁଚିତ୍। ସୋ ଇଟ୍ ଇଜ୍ ଡେସ୍କ୍ରାଇବ୍ଡ ଇନ୍ ଶ୍ରୀମନ୍ ଭାଗବତ 10th କ୍ୟାଣ୍ଟୋ ଚାପ୍ଟର 11 ଦ୍ୟାଟ୍ ୱେନ୍ ଗୋପିସ୍ ଡ୍ୟାମ୍ସେଲ୍ସ ଅଫ୍ ବ୍ରଜ ଦେ ରିକ୍ୱେଷ୍ଟେଡ୍ କୃଷ୍ଣ ଟୁ ଡ୍ୟାନ୍ସ, ଦେନ୍ କୃଷ୍ଣ ୱିଲ୍ ଆସ୍କ ହ୍ୱାଇ ସୁଡ୍ ଆଇ ଡ୍ୟାନ୍ସ, ନା ୱିଲ୍ ଗିଭ୍ ୟୁ ଦିସ୍ ବଟର୍, ଦେନ୍ କୃଷ୍ଣ ୱିଲ୍ ଡ୍ୟାନ୍ସ। ତାପରେ କୃଷ୍ଣ ନୃତ୍ୟ କରେ, ଗୋପୀ ଭି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ। ସମଟାଇମ୍ସ ୟୁ ୱିଲ୍ ବି ସିଙ୍ଗିଂ ଲାଉଡ଼ଲି, ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ତଦ୍ବଶ ଦାରୁ ଯନ୍ତ୍ରବତ୍। ୟୁ ଆର୍ ଜଷ୍ଟ ଲାଇକ୍ ଏ ଡଲ୍ ଡୋଲ୍ ଇନ୍ ଦ ହ୍ୟାଣ୍ଡସ୍ ଅଫ୍ ଦ ଡ୍ୟାମ୍ସେଲ୍ସ ଅଫ୍ ବ୍ରଜ। ଗୋପୀମାନଙ୍କ ହାତରେ ଭଗବାନ କେବଳ ଗୋଟେ ଖେଳନା ହୋଇଯାଇଥିଲେ। ତେଣୁ ୱାନ୍ସ ଗୋପିଜ୍ ୱାଣ୍ଟେଡ୍ ଟୁ ଡେକୋରେଟ୍ କ୍ରିଷ୍ଣ ଇନ୍ ଫ୍ଲାୱାର୍ସ। ଥରେ ଗୋପୀମାନେ ଚାହିଁଲେ ଭଗବାନଙ୍କୁ ଏଇ କୃଷ୍ଣ ଫୁଲରେ ସଜାଇବା ପାଇଁ। ଭଗବାନ ହାଜ୍ କ୍ରିଏଟେଡ୍ ଦିସ୍ ସିଜିନ୍, ଲର୍ଡ ହାଜ୍ କ୍ରିଏଟେଡ୍ ଦିସ୍ ସିଜିନ୍ ହ୍ୱେୟାର୍ ଦେର୍ ଇଜ୍ ପ୍ରଫ୍ୟୁଜ୍ ଫ୍ଲାୱାର୍ସ। ଭଗବାନ ଏଇ ଋତୁ ଏଭଳି ସୃଷ୍ଟି କରିଛନ୍ତି, ବହୁତ ଫୁଲ ସୃଷ୍ଟି ହେଉଛି। ତେଣୁ ଏ ଫୁଲ ଦ୍ୱାରା ଭଗବାନଙ୍କୁ ଅଭିଷେକ କରାଯିବ। ସୋ ୱିଥ୍ ଦିସ୍ ଫ୍ଲାୱାର୍ସ ଲର୍ଡ ୱିଲ୍ ବି ବାଥ୍ ଅଭିଷେକ ଦର୍ଶାଇ ଦେହ ବାଥ୍ରେ କୃଷ୍ଣ ୱିଥ୍ ଦିସ୍ ଫ୍ଲାୱାର୍ସ। ଭଗବାନଙ୍କୁ ଏଇଭଳି ଭାବରେ ସେ ଅଭିଷେକ କରାଇଥିଲେ, ସେଥିପାଇଁ ୱି ଆର୍ ଅବଜର୍ଭିଂ ଦିସ୍ ପୁଷ୍ୟାଭିଷେକ। ଶୁଣିବେ, ଟୁଡେ ଇଜ୍ ପୁଷ୍ୟାଭିଷେକ ସ୍ପେଶାଲ, ଆଉ ଭାଗବତ ନିଜସ୍ୱ ପୁଷ୍ୟାଭିଷେକ ସ୍ପେଶାଲ। ସୋ ଏଭ୍ରିଥିଙ୍ଗ ୱିଲ୍ ବି ଟୁଡେ ସ୍ପେଶାଲ, ପୁଷ୍ୟାଭିଷେକ ସ୍ପେଶାଲ, ପ୍ରସାଦ ୱିଲ୍ ବି ପୁଷ୍ୟାଭିଷେକ ସ୍ପେଶାଲ, ଦର୍ଶନ ୱିଲ୍ ବି ପୁଷ୍ୟାଭିଷେକ ସ୍ପେଶାଲ, ଏଭ୍ରିଥିଙ୍ଗ ୱିଲ୍ ବି ସ୍ପେଶାଲ ଆଣ୍ଡ ୟୁ ଆର୍ ଅଲ୍ସୋ ସ୍ପେଶାଲ ଫର୍ ଅସ୍। ତେଣୁ ସୋ ୱେନ୍ କୃଷ୍ଣ ଆଣ୍ଡ ବଳରାମ ୱେ ଆର୍ ଡ୍ରାଇଭିଂ ବାଇ ଅକ୍ରୁଡ଼ ଇନ୍ ଦେୟାର ଚାରିଅଟ୍, ଗୋଲ୍ଡେନ୍ ଚାରିଅଟ୍, ଗୋପିଜ୍ ୱେ ଆର୍ ଲ୍ୟାମେଟିଂ ଆଜ୍ ୱେ ଆର୍ ଡିସ୍କସ୍ ଟେଷ୍ଟେଡ଼େ। ଆମେ ଯେଉଁ କାଲି କହୁଥିଲେ ଗୋପୀମାନେ କ୍ରନ୍ଦନ କରୁଥିଲେ, ଗୋବିନ୍ଦ ଦାମୋଦର ମାଧବ ଇତି ଏସବୁ କ୍ରନ୍ଦନ କରୁଥିଲେ। ତେଣୁ ବର୍ତ୍ତମାନ କୃଷ୍ଣ ଆଣ୍ଡ ବଳରାମ ଦେ ଟ୍ରାଭେଲ୍ଡ ଅଲ୍ ଦି ଡିଷ୍ଟାନ୍ସ ଫ୍ରମ୍ ନନ୍ଦଗାଓଁ ଟୁ କାଳିନ୍ଦୀ ଟୁ ଯମୁନା, ଇଟ୍ ଇଜ୍ ଅଲମୋଷ୍ଟ 12 crores ମିନ୍ସ 36 kilometers। 12 crores କହିଲେ ନା, 36 kilometers। ସୋ ଇଟ୍ ୱାଜ୍ ଡେସ୍କ୍ରାଇବ୍ଡ ବାଇ ସୁଖଦେବ ଗୋସ୍ୱାମୀ ଦ୍ୟାଟ୍ ଦେ ଅକ୍ରୁର ଡ୍ରୋଭ୍ ଦ୍ୟାଟ୍ ଚାରିଅଟ୍ ଇନ୍ ଦ ସ୍ପିଡ୍ ଅଫ୍ ୱିଣ୍ଡ, ବାୟୁ ବେଗରେ ସେ ଚଳେଇଲେ। ତାହେଲେ ଏତେ ସମୟ କାହିଁକି ଲାଗିଲା, 12 ଇ କେମ୍ ଟୁ କାଳିନ୍ଦୀ ଆଟ୍ ଦ ଟାଇମ୍ ଇଟ୍ ୱାଜ୍ 12 noon। କାହିଁକି ଏତେ ସମୟ ଲାଗିଲା? ହ୍ୱାଇ ସୋ ମଚ୍ ଟାଇମ୍ ୱାଜ୍ ସ୍ପେଣ୍ଡ? ବିକଜ୍ ଦି ଡ୍ୟାମସେଲ୍ସ ଅଫ୍ ବ୍ରଜ ଦେ ୱେର୍ ଲାଇଙ୍ଗ୍ ଦେୟାର୍ ଆଜ୍ ଇଫ୍ ଡେଡ୍, ଦି କାଓଜ୍ ଅଲ୍ସୋ ୱେର୍ ଲାଇଙ୍ଗ୍ ଦେୟାର୍ ଆଜ୍ ଇଫ୍ ଡେଡ୍, ଦ୍ୟାଟ୍ସ ହାଇ ଅକ୍ରୁଡ୍ ହାଜ୍ ଟୁ ଟେକ୍ ଏ କର୍ଣ୍ଣ ୱେ। ଯେହେତୁ ଗୋପୀମାନେ ଏବଂ ଗାଭୀମାନେ ସବୁ ମୃତବତ ସେଠି ସବୁ ପଡ଼ିକି ରହିଥିଲେ, ତେଣୁ ଅକ୍ରୁଡ଼ଙ୍କୁ ଅଙ୍କା ବଙ୍କା ରାସ୍ତାରେ ସବୁ ନେଇକରି ସେ ଯିବାକୁ ପଡ଼ିଲା। ଏବଂ ଅଲ୍ସୋ କୃଷ୍ଣ ଗେଭ୍ ସୋ ମଚ୍ ମେସେଜେସ୍ ଟୁ ଦି ଗୋପିସ୍, ଦ୍ୟାଟ୍ସ ହାଇ ସୋ ମଚ୍ ଡିଲେ ହ୍ୟାପେଣ୍ଡ। ତେଣୁ କୃଷ୍ଣ ମଧ୍ୟ ବହୁତ ପ୍ରକାର ସାନ୍ତ୍ୱନା ଦେଲେ, ସେଥିପାଇଁ ଏତେ ସମୟ ଲାଗିଗଲା। ତେଣୁ ରିଚିଙ୍ଗ ଦେୟାର କୃଷ୍ଣ ଆଣ୍ଡ ବଳରାମ ଦେ ଟୁକ୍ ଦେ ଡ୍ରାଙ୍କ ସମ୍ ୱାଟର ଅଫ୍ ଦ୍ୟାଟ୍ ଯମୁନା ରିଭର। ସେଇଠି ପହଞ୍ଚିକରି କୃଷ୍ଣ ଏବଂ ବଳରାମ କିଛି ଯମୁନା ଜଳକୁ ପାନ କଲେ। ତାପରେ ସେମାନେ ସେଇ ରଥ ଉପରେ ବସିଥିଲେ। ଦେୟାର ଆଫ୍ଟର ଦେ ସ୍ୟାଟ୍ ଅନ୍ ଦ୍ୟାଟ୍ ଚାରିଅଟ୍ ଆଣ୍ଡ ଅକ୍ରୁଡ଼ ୱେଣ୍ଟ ଟୁ ଯମୁନା। ଅକ୍ରୁଡ଼ ଯମୁନାକୁ ଯାଇକରି ସେଠି ସ୍ନାନ କଲେ। ହି ବାଥ୍ ଇନ୍ ଦ୍ୟାଟ୍ ରିଭର ଆଣ୍ଡ ହ୍ୱାଇଲ୍ ମର୍ଜିଙ୍ଗ ଇନ୍ ଟୁ ଦ୍ୟାଟ୍ ୱାଟର ହି ଚାଣ୍ଟେଡ୍ ଦିସ୍ ଗାୟତ୍ରୀ ଆଣ୍ଡ ହ୍ୱେନ୍ ହି ଚାଣ୍ଟେଡ୍ ଗାୟତ୍ରୀ ହି ସ କୃଷ୍ଣ ଆଣ୍ଡ ବଳରାମ ଇନସାଇଡ୍ ଦ୍ୟାଟ୍ ୱାଟର। ଆମେ ଏକଥା କହିଲେ, ଓଡ଼ିଆରେ କହିଥିଲେ ସେ କଥା। ଏ ଯେତେବେଳେ ଜପ କରୁଥିଲେ, ଧ୍ୟାନ କରୁଥିଲେ ଭଗବାନଙ୍କର, ଧ୍ୟାନ କରୁଥିଲା ବେଳେ ସେମାନେ କୃଷ୍ଣ ବଳରାମଙ୍କୁ ଦର୍ଶନ କଲେ। ତେଣୁ ଇଟ୍ ୱାଜ୍ ଏନ୍ ଆଷ୍ଟୋନିସିଂ ଫ୍ୟାକ୍ଟ। ଏ ଗୋଟେ ବହୁତ ଆଶ୍ଚର୍ଯ୍ୟ କଥା। କୃଷ୍ଣ ବଳରାମ ତ ସେ ରଥ ଉପରେ ଅଛନ୍ତି, ଜଳ ଭିତରେ କେମିତି ଆସି ପହଞ୍ଚିଗଲେ, ଭେରି ମଚ୍ ଆଷ୍ଟୋନିସିଂ। ଏଇଟା ବହୁତ ଆଶ୍ଚର୍ଯ୍ୟର କଥା। ତେଣୁ ଇନ୍ ଦିସ୍ ବର୍ସ ଇଟ୍ ଇଜ୍ ଷ୍ଟେଟେଡ୍ ଦ୍ୟାଟ୍ ଦ୍ୟାଟ୍ ପ୍ଲେସ୍ ଇନ୍ ଦ୍ୟାଟ୍ ପ୍ଲେସ୍ ଅଫ୍ ଯମୁନା ଦେର୍ ଇଜ୍ ଅନନ୍ତ ଦେବ, ଦେର୍ ଇଜ୍ ଅନନ୍ତ ଦେବ ଇଜ୍ ଦେୟାର ଇନ୍ ଦ୍ୟାଟ୍ ପ୍ଲେସ୍। ଭଗବାନ ଅନନ୍ତ ଦେବ ସେଇ କାଳିନ୍ଦୀ ନଦୀରେ ସେଇଠି ଅବସ୍ଥାନ କରନ୍ତି ବୋଲି କୁହାଯାଏ, କେତେଜଣ କହନ୍ତି, ଆଚାର୍ଯ୍ୟମାନେ କହନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଦେଖିଲେ ଅକ୍ରୁର ସ କୃଷ୍ଣ ଆଣ୍ଡ ବଳରାମ ଇନସାଇଡ୍ ଦ ୱାଟର, ସୋ ଅକ୍ରୁର ୱାଜ୍ ଭେରି ମଚ୍ ଆଷ୍ଟୋନିଷ୍ଟ। ତେଣୁ ଅକ୍ରୁର ବହୁତ ଆଶ୍ଚର୍ଯ୍ୟ ହେଇକରି, ତା ପର ଶ୍ଳୋକରେ କୁହାଯାଉଛି, ତୌ ରଥସ୍ତୌ କଥମିହ, ଆପଣ ଦେଖିପାରିବେ ସେଠି ଅଛି 42-43, ତୌ ରଥସ୍ତୌ କଥମିହ ସୁତାବା ଆନକ ଦୁନ୍ଦୁଭେ ତହରି ସ୍ୱୀତ ଚନ୍ଦନେ ନ୍ୟସ୍ତ ଇତ୍ୟୁ ଉନ୍ମଜ୍ୟ ବ୍ୟତଷ୍ଟ ସହ ତତ୍ରାପି ଚ ଯଥା ପୂର୍ବଂ ଆସିନୌ ପୁନରେବ ସ ନ୍ୟମଜ ଦର୍ଶନ ଜନ୍ମେ ମୃଷା କିଂ ସଲିଳେ ତୟୋ। ଇଟ୍ ଇଜ୍ ଭେରି ମଚ୍ ଆଷ୍ଟୋନିସିଂ। ଲର୍ଡ କ୍ୟାନ୍ ଡୁ ସୋ ମେନି ଥିଙ୍ଗସ୍, ୱଣ୍ଡରଫୁଲ୍ ଥିଙ୍ଗସ୍। ସୋ ଲର୍ଡ ଇଜ୍ ଫୁଲ୍ ଅଫ୍ ୱଣ୍ଡର୍ସ। ଭଗବାନ ହେଉଛନ୍ତି ଖାଲି ଆଶ୍ଚର୍ଯ୍ୟର ଖଣି, ସିଏ ବହୁତ ଆଶ୍ଚର୍ଯ୍ୟ କଥା କରିପାରିବେ। ଯେମିତି ଭଗବତ ଗୀତା ଅଲ୍ସୋ ଇଟ୍ ଇଜ୍ ଷ୍ଟେଟେଡ୍ ଇନ୍ ଦ ସେକେଣ୍ଡ ଚାପ୍ଟର, ଆଶ୍ଚର୍ଯ୍ୟବତ୍ ପଶ୍ଚଦି କଶ୍ୟ ଦିଏ ନଉ, ଆଶ୍ଚର୍ଯ୍ୟବତ୍ ପଶ୍ଚଦି ତଥେବ ଚାନି, ଆଶ୍ଚର୍ଯ୍ୟବତ୍ ଅନ୍ୟ ଶୁଣନ୍ତି, ସୂତ୍ୟାପ୍ୟ ନ ଭେଦ ଚାପ କଶ୍ଚିତ୍। ଦି ଫ୍ୟାକ୍ଟସ୍ ଏବାଉଟ୍ ଲର୍ଡ ଅଲୱେଜ୍ ଆଷ୍ଟୋନିସିଂ, ସୋ ମେନି ଆଷ୍ଟୋନିସିଂ ପଏଣ୍ଟ, ଦ୍ୟାଟ୍ସ ହାଇ ସାଇଣ୍ଟିଷ୍ଟ ଫେଲ୍ ଟୁ ଅଣ୍ଡରଷ୍ଟାଣ୍ଡ ଇଟ୍। ବୈଜ୍ଞାନିକମାନେ ବୁଝିପାରନ୍ତି ନାହିଁ କାହିଁକି ନା ଏତେ ସବୁ ଆଶ୍ଚର୍ଯ୍ୟ ବିଷୟ ସବୁ ରହିଛି। ହ୍ୱାଟ୍ ଏଭର୍ ଦି ଲ ଅଫ୍ ଦି ନେଚର ଇଜ୍ ଦେୟାର, ଜଷ୍ଟ ଲାଇକ୍ ମାଧ୍ୟାକର୍ଷଣ ଶକ୍ତି, ଗ୍ରାଭିଟେସନାଲ୍ ଫୋର୍ସ ଇଜ୍ ଦେୟାର, ବଟ୍ ଲର୍ଡ କ୍ୟାନ୍ ହି କ୍ୟାନ୍ ମେକ୍ ଇଟ୍ ଇମ୍ପସିବୁଲ୍, ହି କ୍ୟାନ୍ ମେକ୍ ଇମ୍ପସିବୁଲ୍ ପସିବୁଲ୍ ଆଣ୍ଡ ପସିବୁଲ୍ ଇମ୍ପସିବୁଲ୍। ଦ୍ୟାଟ୍ ଗ୍ରାଭିଟେସନାଲ୍ ଫୋର୍ସ ହି କ୍ୟାନ୍ ଭ୍ୟାନିସ୍, ହି କ୍ୟାନ୍ ରିମୁଭ୍, ଜଷ୍ଟ ଲାଇକ୍ ୱେନ୍ ଲର୍ଡ ରାମଚନ୍ଦ୍ର ୱାଜ୍ ଦେର୍ ୱାଜ୍ ଏ ସେତୁବନ୍ଧ, ଦେର୍ ୱାଜ୍ ଏ ବ୍ରିଜ୍ ଅଫ୍ ଷ୍ଟୋନ୍ ଇନ୍ ଦ୍ୟାଟ୍ ଓସନ୍, ଦ୍ୟାଟ୍ ଷ୍ଟୋନ୍ସ ୱେର୍ ଫ୍ଲୋଟିଂ ଇନ୍ ଦ ୱାଟର୍। ଯେତେବେଳେ ଭଗବାନ ଏ ରାମ ସେତୁବନ୍ଧ ନିର୍ମାଣ କରାଯାଉଥିଲା ଭଗବାନଙ୍କ ଉପସ୍ଥିତିରେ, ସେ ସମୟରେ ଏ ଯେଉଁ ରହିଛି ପଥର ସବୁ ପଡ଼ୁଥିଲା, ସେ ପଥର ତଳୁ ବୁଡ଼ି ଯାଉନଥିଲା, ସେଇଟା ଭାସିକି ରହୁଥିଲା, ଇଟ୍ ୱାଜ୍ ଇମ୍ପସିବୁଲ୍। ସୋ ଲର୍ଡ କ୍ୟାନ୍ ଡୁ ଇମ୍ପସିବୁଲ୍ ପସିବୁଲ୍, ପସିବୁଲ୍ ଇମ୍ପସିବୁଲ୍, ଦିଜ୍ ଆର୍ ଦି activities of the Lord, wonderful activities, adhuta, that's why it is stated. So it is all astonishing facts. Lord can do these astonishing facts. So Akrura was very much astonished. How can there be Krishna and Balaram who are there on the above on their chariot, they were there sitting, how they could be inside water? So these two verses, his wonder is expressed. এই দুইটি দুইটি শ্লোকরে অক্রূরঙ্কর যে আশ্চর্যকু বর্ণনা করা যায়, সুখদেব গোস্বামী বর্ণনা করছেন পরীক্ষিত মহারাজকু, যে আনকদুন্দুভে, আনকদুন্দুভে মিন্স বসুদেবস্য, আনকদুন্দুভে রথস্থৌ তৌ সুতৌ, বসুদেব ইজ কল্ড আনকদুন্দুভি বিকজ অন অন অ্যাট দ টাইম অফ হিজ বার্থ the demigods they played this dundubhi, this is a instrument in the heaven. ei dundubhi ko sam bad korthile seit mai basudev kar gote naam hoche anak dundubhi. So Akrura thinks that anak dundubhi rathastau tau sutau, his basudeva's sons Krishna and Balaram, they are on the chariot. Katham iha, how come they are inside water? Jalamandhar came to Asi Panjigale. Agatau tarhi svit, tadakim tau, whether they have come again to inside water. Agatau tarhi svi, punishaman jalaku bhitru ka asigale ki, shandhane rathe na stang. So if they have come to water, then they would not have been there in chariot. Jadi se jaduku asibe tale rathare nathibe. Iti bichintya, ei boli bhabare chinta kari, in this way, while Akrura was thinking like that, unmadhya, he again rose from that water. He was inside the water, then he rose. জল ভিতরে মগ্ন হয়েকি রয়েছে, নিমজ্জ হয়েকি রয়েছে, বর্তমান উন্মজ্জ, বর্তমান উপরকু উঠিলে, তত্র অপিচ দেয়ার অলসো ই স ইন দ রথ, তত্র অপিচ রথে স অক্রূর যথা পূর্ব, যেভাবে ভাবে পূর্ব, আজ ওয়াজ বিফোর কৃষ্ণ এন্ড বলরাম আজ সিটিং আজ বিফোর ই স দেম লাইক দ্যাট. অক্রূর যেভাবে ভাবে দেখুলে জলরে নিমগ্ন হওয়া পূর্ব যেত দেখুলে কৃষ্ণ বলরাম রথ উপরে বসছেন, বর্তমান যেত বুড়লে জল ভিতরে দেখলে কৃষ্ণ বলরাম জল ভিতরে অনেক, পুঁ যেত উঠিলে দেখলে কৃষ্ণ বলরাম রথরে অনেক, যথা পূর্ব আসিন বসছেন ব্যচষ্ট অপশ্চাৎ অথ ব্যচষ্ট করে দেখলে ইস অক্রূর স ইন দ্যাট ওয়ে. তো শরীরে জল মধ্যে মে মম কর্তুম তয়ো হো যত দর্শনম কি মৃষা, ওয়েন হি ওক আপ হি রোজ ফ্রম দ্যাট ওয়াটার অ্যান্ড স কৃষ্ণ বলরাম অন দ্য চ্যারিয়ট, সো হি থট ওয়েদার হোয়াট আই স ইন দ্য ওয়াটার ইজ ইট অনরিয়াল, ইজ ইট এ ড্রিম, ইজ ইট এ লাই, ইজ ইট অনট্রুথ, মু যা জলরে দেখিলি সেটা কোণ মিথ্যা কি বা মোর কিছু মতিভ্রম হল কি, এইভাবে ভাবে চিন্তা করছেন কিং মূষা. স পুনএব নিমজ্জত, ইন দিস ওয়ে থিঙ্কিং ইন দ্যাট ওয়ে এগেন হি ডাইভ 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 না, হোয়াট ইজ দ্য পাস্ট টেন্স অফ ডাইভ, ডাইভ সেম, এগেন ডাইভড ইন দ ওয়াটার. তেণু দেখলে যেতবে জলরে অনেক পুঁ উপরে অনেক, তেমন ভাবলে বোধ হয় যা দেখুলি সেটা মিথ্যা, তেমকি পুঁ জল ভিতরে বুড়লে. তেণু যেতবে বুড়লে 42-43 in the purport, I didn't mention purport, 41 purport, it is stated by Sridhar Swami in his purport of text 41. Brahma Vedam Japan. You are chanting Gayatri, Brahma Vedam Japan. What you are chanting? Kwemau Balau Kwatau Mallau Iti Sankita Chetase. While he was diving in the water, jatavale se jalare bete snana koruthile Brahma Gayatri chinta kona Gayatri ucharana koruthile sei samare se eibhali bhabare chinta madhya koruthile kona na Kwemau Balau. How these very little children, they are very two children. In English, there is no exact translation of dui vachana, two words. Just like in Sanskrit, there is eka vachana, dui vachana and bahu vachana. Just like aham, avam, vayam. Just like myself, one, eka vachana. Dui hale when we are two, it is dui vachana, and when more than two, it is bahu vachana, and there is no such word in English. So only I, we, there is no other word. So this is insufficient to translate Sanskrit. Prabhupada says in various places. तेणु इंग्राजी भाषा रे संस्कृत टाकु वर्णना करा जाई पारिबो नाही कारण संस्कृत रे जिंद रहिछि एकवचन द्विवचन बहुवचन ए सब रहिछि इंग्राजी रे से सब नाही एकवचन बहुवचन आ द्विवचन नाही तेणु एटी द्विवचन रे कहा जाइछि दो माने द्विवचन रे कहा जाउछि द टू दिस टू सो ही वाज थिंकिंग अक्रूर वाज थिंकिंग क्वा इमो बाळो दिस टू Bala, these two very children, two children. Kotu Mallu, how, what to speak of those Malla, those wrestlers, eight wrestlers were there, famous wrestlers. Kotu Mallu, iti sankita chetase. He was afraid of that, thinking of those points. These two little fellows, these two little children, and they are wrestlers. Bodybuilders, akruraya jale 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 ati ascharjam vedarshayat. He was thinking like that, then he saw Krishna and Balaram inside. It was because he was so much afraid, that's why Krishna wanted to remove his fear. Yetu अक्रूर बहुत संकित थिले बहुत भय करुथिले तेणु भगवान चाहिले तांकर भय को दूर करिया पई सेथि भगवान सेठी आविर्भाव हे गले. इन अनदर वर्स इन अनदर टीका परपोर्ट वन आचार्य वल्लभाचार्य सेज लॉर्ड रिमूव द कॉटन ऑफ माया एंड अक्रूर सॉ. एक्चुअली लॉर्ड इज एवरीवेयर भगवान सबुठार अछंती जेतेबेले भगवान तांकर जोगमाया रो जो पर्दा रहिछि बाहर कर देबे काढ़ी नेबे तारे आम भगवान दर्शन करि परिबा. लॉर्ड लॉर्ड इज एवरीवेयर एज स्टेटेड इन भागवतम बाय कुंती स्तुति. कौन कहिसन कुंती देवी माया जवनिका छन्नम अज्ञान अधोक्षजम अभ्यम न लक्ष्य मुडदुसा नट्टु नट्टु धर जथा. We cannot see the Lord because we are surrounded by the cotton of Maya. That's why you cannot see the Lord. So one Acharya says, he is a Balabhacharya, Sekosandhi, Balabhacharya Sekosandhi. Lord removed that cotton of Maya so that Akrura could see the Lord everywhere. Inside the water also Lord is there. Then, in these two verses, 42 and 43, it is said by Sanatana Goswami that iha jale kathangstha. So Akrura was thinking how he is inside his water. Anakdundhe vasudevasya sutya iti sri bhagavat parityagena sthanasya bahumatvat utpannena aparadhena. I did some offense by bringing them to Mathura, whether it is for that reason that Lord is now here, Lord would not go. That was Akrura's thinking. In fact, some Acharya says, actually Krishna stayed there. Krishna did not go. Yesterday I was saying that Krishna Balaram was on Egi Jauthile, Maturaku, Akrura. Krishna was Jordan and the Kilip Krishna said Yatsundi. Krishna did not go. Actually, it is stated in Garga Sangita that when Lord appeared and the Bhadra Janmashtami Tithi, when Lord appeared in the prison house of Kansa in Mathura, and he was carried by Vasudev to Gokula. Bhagavan jatavale Garga Sangita re varnana kara jaichi, Bhagavan jatavale आविर्भाव होते मथुरार बंदीशाल सेत वसुदेव ताकि गोकुल को आसते एट दैट टाइम अल्सो जशोदा माँ जशोदा अल्सो गे बार टू टू ट्विन्स जशोदा से समय दुईज जत कृष्ण जन्म है मथुरार व्वेन कृष्ण टुक बार्थ इन मथुरा एट दैट सेम टाइम भेरी टाइम इन इन गोकुल अल्सो जशोदा गेव बर्थ टू ट्विन्स दुईजन जाना को जन्म देते से जशोदा वन सन एंड वन डॉटर सो व्वेन वसुदेव केम एंड ही क्रॉस्ड दिस जमुना रिवर जमुना गेव लैंड टू हिम टू वसुदेव जमुना गेव पाथ टू वसुदेव टू कम टू दि अदर साइड जमुना तांको रास्ता देले ए नदी पार होवाई एवं जत व्वेन वसुदेव केम टू दि प्लेस व्वेयर जशोदा गेव बार्थ टू दिस ट्विन्स एट द टाइम जशोदा एंड ऑल अदर रेसिडेंट्स ऑफ ब्रज देवर आसलिप जत वसुदेव आसते ब्रज को आसी गोकुल को आसते जशोदा सहित समस्ते निद्रागत हो जाते एंड वसुदेव सह ओनली वन चाइल्ड ओनली दैट मेल चाइल्ड वसुदेव ओनली दैट फीमेल चाइल्ड वसुदेव सह केवल से जो झील पिलाटी को देखिले सी कन्या संतान को देखिले वसुदेव से पुत्र संतान को सी देखिपार नथिले सो ही वसुदेव केप्ट दैट चाइल्ड इन द ऑन द साइड ऑफ जशोदा एंड टुक दैट फीमेल चाइल्ड अगेन टू मथुरा तेणु वसुदेव तांकर पुत्र को सही स्थापन करी से कन्या संतान को नहीं चल जाइए सो दैट ओरिजिनल सन ऑफ वसुदेव ही इज नोन एज वासुदेव एंड द सन ऑफ नंद महाराज ही इज नोन एज नंद नंदन सो दे आर टू पर्सन्स नंद नंदन एंड वसुदेव वासुदेव सो दे यूनाइटेड एंड दे डिड देयर पास्ट टाइम्स इन ब्रज फॉर ऑलमोस्ट 11 इयर्स तेणु वसुदेव सूत और नंद सूत दुईज मिसिक एक होकर सब लीला करुले सो व्वेन द टाइम केम अक्रूर टुक कृष्ण टू मथुरा द सन ऑफ वसुदेव हु वाज ब्रॉट बाय वसुदेव टू ब्रज ही व्वेन टू मथुरा एंड द ओरिजिनल सन ऑफ नंद महाराज स्टेड इन वृंदावन मूल संतान जो नंदर पुत्र नंद नंदन जे सीए सी वृंदावन रे सी गले ना ये कथा दैट्स व्हाई इज लॉर्ड सेज चैतन्य महाप्रभु सेज आराध्य भगवान ब्रजेश तनय ही इज द हाईएस्ट वर्शिपेबल डिटी ब्रजेश तनय मीन्स द किंग ऑफ ब्रज दैट इज नंद महाराज हिज सन इज द हाईएस्ट वर्शिपेबल डिटी नॉट द सन ऑफ वसुदेव सो वसुदेव इज वासुदेव वसुदेव द सन ऑफ वसुदेव इज वासुदेव ही इज ए क्वाड्रुपल एक्सपांशन ऑफ द लॉर्ड कृष्ण वसुदेव संकर्षण प्रद्युम्न एंड अनुरोध आवर डिवोटीज नेम इज प्रद्युम्न सो वासुदेव संकर्षण प्रद्युम्न अनिरुद्ध दे आर द क्वाड्रुपल एक्सपांशन ऑफ द लॉर्ड कृष्ण ଆଣ୍ଡ ଦି ଆପିୟର୍ଡ ଆଜ୍ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସେମାନେ ଏଇଭଳି ଭାବରେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହିସାବରେ ଆସିଥିଲେ ଇଏ ହେଉଛନ୍ତି ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଯେଉଁ ରାମ ଭଗବାନ ତ୍ରେତା ଯୁଗରେ ଆସିଥିଲେ ସିଏ ବସୁଦେବଙ୍କ ପୁତ୍ର ରୂପରେ ଆସିଲେ ବାସୁଦେବ ସିଏ ହେଉଛନ୍ତି ବାସୁଦେବ ଏଇ ଚତୁର୍ଭୁଜର ସିଏ ହେଉଛନ୍ତି ମୂଳ ବାସୁଦେବ ସୋ ଦିସ୍ ବସୁଦେବ ସନ୍ ହି ଇଜ୍ ବାସୁଦେବ ହି ଇଜ୍ ୱାନ୍ ଅଫ୍ ଦିସ୍ କ୍ୱାଡ୍ରପୁଲ୍ ଏକ୍ସପାନ୍ସନ୍ସ ଅଫ୍ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ସୋ ୱେନ୍ ଅକ୍ରୁର ଟୁ କୃଷ୍ଣ ଫ୍ରମ୍ ନନ୍ଦଗାଓଁ ଟୁ ମଥୁରା ଦ ସନ୍ ଅଫ୍ ବସୁଦେବ ୱେଣ୍ଟ ବଟ୍ ନଟ୍ ଦି ସନ୍ ଅଫ୍ ନନ୍ଦ ମହାରାଜ ତେଣୁ ବସୁଦେବଙ୍କର ପୁତ୍ର ଗଲେ ନନ୍ଦଙ୍କର ପୁତ୍ର ସେଇଠି ରହିଲେ ଜଳ ଭିତରେ ରହିଲେ ହି ସ ଇନ୍ ଦ୍ୟାଟ୍ ୱାଟର୍ ହି ହି ଷ୍ଟେଡ୍ ଦେୟାର୍ ଓନ୍ଲି ଏଷ୍ଟେଡ୍ ଆଇ ୱାଜ୍ ଟେଲିଂ ଦିସ୍ ପଏଣ୍ଟ ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକ ନ ଗଚ୍ଛନ୍ତି ହି ଡଜଣ୍ଟ ଲିଭ୍ ବୃନ୍ଦାବନ ବୃନ୍ଦାବନ ତ୍ୟାଗ କରି ସେ କୁଆଡ଼େ ଯାଆନ୍ତି ନାହିଁ ତେଣୁ ଏଠି ଆନନ୍ଦ ସୂତା ହେଉଛି ଶ୍ରୀ ଭଗବତ ପରିତ୍ୟାଗନ ସ୍ଥାନ ସହ ବହୁମତ ଉତ୍ପନ୍ନ ଅପରାଧନ ସୋ ଇନ୍ ଦିସ୍ ୱେ ଅକ୍ରୁର ୱାଜ୍ ଆଷ୍ଟୋନିଷ୍ଟ ଏଭବ୍ ୱାଟର୍ ଇଜ୍ ଦେୟାର ଇନ୍ସାଇଡ୍ ୱାଟର୍ ଇଜ୍ ଦେୟାର ତ ହୁ ଇଜ୍ ରିଅଲ୍ ହୁ ଇଜ୍ ଡୁପ୍ଲିକେଟ୍ ରିଫ୍ଲେକ୍ସନ୍ ଅର୍ ୱାନ୍ ହ୍ୱାଟ୍ ଏଭର୍ ଇଟ୍ ମେ ବି ଅକ୍ରୁର ଇଜ୍ ଇନ୍ ଏ ଡାଇଲେମା ଅକ୍ରୁର ବର୍ତ୍ତମାନ ଚିନ୍ତା କଲେ କ'ଣ କରାଯିବ ସେ ଉପରେ ଅଛନ୍ତି ତଳେ ବି ଅଛନ୍ତି ପ୍ରକୃତରେ କିଏ ସିଏ ସୋ ହ୍ୱାଇଲ୍ ହି ୱାଜ୍ ଥିଙ୍କିଂ ଦ୍ୟାଟ୍ ୱେ ଦି ନେକ୍ସଟ୍ ଟୁ ଭର୍ସେସ୍ ସେ 44 ଆଣ୍ଡ 45 ଭୂୟସ୍ତତ୍ରାପି ସୋ ଅଦ୍ରାକ୍ଷିତ ସ୍ତୂୟମାନମୈଶ୍ୱରମ୍ ସିଦ୍ଧଚାରଣ ଗନ୍ଧର୍ବୈ ଅସୁରୈ ନତକନ୍ଦରୈ ସହସ୍ର ଶିର ସଂଦେବଂ ସହସ୍ର ଫଣମୌଳିନମ୍ ନୀଳାମ୍ବରମ୍ ବିଶ୍ୱଶ୍ୱେତଂ ଶୃଙ୍ଗୈ ଶ୍ୱେତମିବ ସ୍ଥିତମ୍ ସୋ ସ ଅକ୍ରୁର ତତ୍ର ଜଳ ମଧ୍ୟ ଭୂୟ ଅପି ନତ ଏଗେନ୍ ହ୍ୱେନ୍ ହି ଡୋଭ୍ ଇନସାଇଡ୍ ଦ୍ୟାଟ୍ ୱାଟର୍ ଡାଇଭ୍ ଇନସାଇଡ୍ ଦ ୱାଟର୍ ଏଗେନ୍ ହି ସ ଦି ଲର୍ଡ୍ ହାଉ ହି ସ ଦି ଲର୍ଡ୍ ନଟ୍ କୃଷ୍ଣ ବଳରାମ କୃଷ୍ଣ ବଳରାମ ସେଠି ଦେଖିଲେଣି ସେଠି କ'ଣ ଦେଖିଲେ ନତକନ୍ଦରେଇ କହିଲେ ଅବନତ ଗ୍ରୀବେଇ ସିଦ୍ଧ ଚାରଣୈ ଗନ୍ଧର୍ବେଇ ହି ସ ଦ୍ୟାଟ୍ ଦୋଜ୍ ଟୁ ପର୍ସନ୍ସ ଆର୍ ଡିଫରେଣ୍ଟ ନାଓ ଇନ୍ ଏ ଡିଫରେଣ୍ଟ ଫର୍ମ ବଳରାମ ଆଜ୍ ଏ ସର୍ପେଣ୍ଟ ଆଣ୍ଡ କୃଷ୍ଣ ଆଜ୍ ଏ ନାରାୟଣ ହି ସ ଦେମ୍ ଆଣ୍ଡ ବିଙ୍ଗ ୱର୍ସିପ୍ଡ ବାଇ ସିଦ୍ଧ ଚାରଣ ଗନ୍ଧର୍ବେଇ ସିଦ୍ଧ ଚାରଣ ଗନ୍ଧର୍ବ ଅବନତ କନ୍ଧର ହାତ ଯୋଡ଼ିକିରି ଫୋଲ୍ଡିଂ ହ୍ୟାଣ୍ଡସ୍ ଦେ ଆର୍ ୱର୍ସିପିଂ ଦି ଲର୍ଡ୍ ଅସୁରେଇ ଦ ଡେମନ୍ସ ଅଲସୋ ଦେ ଆର୍ ସ୍ତୁୟମାନଙ୍ଗ ସହସ୍ର ଶିର ସଙ୍ଗ ଦ୍ୟାଟ୍ ଅନନ୍ତ ଦେବ ଇଜ୍ ହାଭିଙ୍ଗ 1000 ହୁଡ୍ସ ସହସ୍ର ଶିର ସଙ୍ଗ 1000 ହୁଡ୍ସ ଭଗବାନ ଅନନ୍ତ ଦେବଙ୍କର 1000 ଫଣା ରହିଛି ସହସ୍ର ଫଳ ମୌଳିନମ୍ ତେଣୁ ସେଇ ଯେଉଁ ଫଣା ରହିଛି ସେଥିରେ ମଧ୍ୟ ସେ ଲଗେଇଛନ୍ତି କିରୀଟ ଲଗେଇଛନ୍ତି ହି ଅଲସୋ ୱିୟର୍ସ କ୍ରାଉନ୍ ଇନ୍ ଦ୍ୟାଟ୍ ଇନ୍ ହିଜ୍ ହୁଡ୍ ନୀଳାମ୍ବରମ୍ ହି ୱର୍ ଦିସ୍ ନାରାୟଣ ହି ସ ନାରାୟଣ ହି ହୁ ୱର୍ ୟେଲୋ ଗାର୍ମେଣ୍ଟସ୍ ନୀଳା ସରି ଦିସ୍ ଅନନ୍ତ ହି ଇଜ୍ ହାଭିଙ୍ଗ ନୀଳବସନ ନୀଳବସନ ମିନ୍ସ ଏ ଗ୍ରୀନ୍ ଡ୍ରେସ୍ ନୀନ ବ୍ଲୁ ସରି ବ୍ଲୁ ବ୍ଲୁ ଡ୍ରେସ୍ ନୀଳବସନମ୍ ବିଶ୍ୱଶ୍ୱେତଂ ବିଶ୍ୱଶ୍ୱେତ କହିଲେ ମୃଣାଳମ୍ ଶୁଭବର୍ଣ୍ଣମ୍ ହିଜ୍ କଲର୍ ଇଜ୍ ହ୍ୱାଇଟ୍ ଲାଇକ୍ ଏ ସ୍ୱାନ୍ ଶୁଭ୍ରବର୍ଣ୍ଣମ୍ ଏବଂ ଶୃଙ୍ଗେଇ ଜଷ୍ଟ ହିଜ୍ ହୁଡ୍ସ ଲାଇକ୍ ଶୃଙ୍ଗ ଶୃଙ୍ଗ ମିନ୍ସ ମାଉଣ୍ଟେନ୍ ପିକ୍ସ ଲାଇକ୍ ଦ୍ୟାଟ୍ ଶ୍ୱେତମ୍ ହିବ ଜଷ୍ଟ ଲାଇକ୍ କୈଳାସ ପର୍ବତ ଦ୍ୟାଟ୍ ଇଜ୍ ଏ ମାଉଣ୍ଟେନ୍ କୈଳାସ ପର୍ବତ କୈଳାସ ମାଉଣ୍ଟେନ୍ ୱେୟାର୍ ଲର୍ଡ଼ ଶିବ ରିଜାଇଡ୍ସ ସ୍ଥିତଂ ଦେବଂ ମହିଶ୍ୱରମ୍ ଅନନ୍ତମ୍ ଅଦ୍ରାକ୍ଷିତ ସୋ ହି ସ ଦ୍ୟାଟ୍ ଅହି ଈଶ୍ୱର ଅନନ୍ତ ଦେବ ହି ସ ଅନନ୍ତ ଦେବ ଫାର୍ଷ୍ଟ ହି ସ ଅନନ୍ତ ଦେବ ଦେନ୍ ଦ୍ୟାର୍ ୱିଲ୍ ବି ନାରାୟଣ ଇନ୍ ଅଦର୍ ବର୍ସେସ୍ ଇଟ୍ ବି ଡେସ୍କ୍ରାଇବ୍ ପ୍ରଥମେ ସେ ଅନନ୍ତ ଦେବଙ୍କୁ ଦେଖିଲେ ଏଇଭଳି ଭାବରେ ତେଣୁ ଦ୍ୱିତୀୟ ନିମଜ୍ଜନେ ତୁ ତଂ ଶ୍ୱାସଂ ଶ୍ରୀ ବିଷ୍ଣୁ ତନ୍ ମନ୍ତ୍ରୋପାସ ଦେବ ଦୈବତଂ ଦର୍ଶୟନ୍ ତଥୈବ ତନ୍ ମନୋନିଷ୍ଠାଂ ଧାରୟିତୁ ତତ୍ ପରିକର ଆନନ ଶିକ୍ଷଂ ତତ୍ ରୂପମପି ସାକ୍ଷାତ ଅନୁଭାବୟମାସ ସୋ ହି ଇଜ୍ ଦି ୱର୍ସିପେବୁଲ୍ ଡ୍ୟୁଟି ଅଫ୍ ଅକ୍ରୁର ଅକ୍ରୁର ୱାଜ୍ ମେଡ଼ିଟେଟିଂ ଅନ୍ ଦ୍ୟାଟ୍ ଫର୍ମ ଆଣ୍ଡ ହି ସ ଦ୍ୟାଟ୍ ସେମ୍ ଫର୍ମ ଅଫ୍ ଅନନ୍ତଦେବ ଅକ୍ରୁରଦେବ ଯୋଗୁଁ ଧ୍ୟାନ କରୁଥିଲେ ସେଇ ଭଗବାନ ଅନନ୍ତଦେବ ସେଠାରେ ସେ ଦର୍ଶନ କଲେ ଅନନ୍ତଦେବଙ୍କୁ ଦର୍ଶନ କଲେ ମଧିଷ୍ଠଦେବ ବୈକୁଣ୍ଠନାଥ ଏବ ବସୁଦେବ ଗୃହେ ଅବତୀର୍ଣ୍ଣ ଇତି ଜ୍ଞାପୟା ମାସ ସ ଅକ୍ରୁର ଥିଙ୍କିଂ ଦ ମାଇ ୱର୍ସିପେବୁଲ୍ ଡ୍ୟୁଟି ହୁଇଜ୍ ବୈକୁଣ୍ଠନାଥ ହୁଇଜ୍ ଦି ମାଷ୍ଟର୍ ଅଫ୍ ବୈକୁଣ୍ଠ ପ୍ଲାନେଟ୍ ହି ହାଜ୍ ଡିସେଣ୍ଡେଡ୍ ଆଜ୍ ଦି ସନ୍ ଅଫ୍ ବସୁଦେବ ଇନ୍ ଦିସ୍ ୱେ ୟୁ ଆର୍ ଥିଙ୍କିଂ ଅକ୍ରୁର ଚିନ୍ତା କଲେ ଯେ ମୋର ଯେଉଁ ମୋର ଇଷ୍ଟଦେବ ଭଗବାନ ବୈକୁଣ୍ଠନାଥ ବର୍ତ୍ତମାନ ଏଇଠି ବସୁଦେବଙ୍କ ପୁତ୍ର ରୂପେ ଆସିଛନ୍ତି ଭୂୟ ଇତି ତ୍ରୟୋଦଶ ଭି ତତ୍ର ଦ୍ୱାଭ୍ୟାଂ ବଳଦେବାଂ ଶେଷଂ ବର୍ଣ୍ଣୟତି ଏ ତେରଟି ଶ୍ଳୋକରେ କହିବେ ନାଓ ହି ୱିଲ୍ ନାରେଟ୍ ହ୍ୱାଟ୍ ହି ସ ଇନ୍ ସାଇଡ୍ ୱାଟର୍ ଇଟ୍ ୱିଲ୍ ଡେସ୍କ୍ରାଇବ୍ ଇନ୍ 13 ଭର୍ସେସ୍ ଆଣ୍ଡ ଇନ୍ ଦିସ୍ ଫାର୍ଷ୍ଟ 2 ଭର୍ସେସ୍ ହି ନାରେଟେଡ୍ ଆବାଉଟ୍ ଅନନ୍ତଦେବ ଦେନ୍ ହି ୱିଲ୍ ବି ନାରେଟିଂ ଲର୍ଡ଼ ନାରାୟଣ ହିଜ୍ ୱର୍ସିପେବୁଲ୍ ଡ୍ୟୁଟି ଇଜ୍ ଲର୍ଡ଼ ନାରାୟଣ ଅକ୍ରୁରଙ୍କର ଯେଉଁ ଇଷ୍ଟଦେବ ହେଉଛନ୍ତି ଭଗବାନ ନାରାୟଣ ଯିଏକି ବୈକୁଣ୍ଠର ଭଗବାନ ବୈକୁଣ୍ଠପତି ତାଙ୍କୁ ବର୍ତ୍ତମାନ ସେ ଦେଖିବେ ଅନନ୍ତ ଶଯ୍ୟାରେ ଶୟନ ହେଇଛନ୍ତି ଦେଖିବେ ଏଇଟା 13 ଶ୍ଳୋକରେ ବର୍ଣ୍ଣନା କରାଯିବ ତେଣୁ ସନାତନ ଗୋସ୍ୱାମୀ ସେଜ୍ ଦାଟ୍ ଅହି ଈଶ୍ୱରମ୍ ଶେଷମିତି ମହାସର୍ପାକାରମ୍ ଅହି ଈଶ୍ୱରମ୍ ଇନ୍ ଭଗବତ ଗୀତା ଲର୍ଡ଼ ସେଜ୍ ସର୍ପାଣାମ ଅସ୍ମି ବାସୁକି ଅନନ୍ତଶ୍ଚାସ୍ମି ନାଗାନାମ୍ ଆମଙ୍ଗ ଦି ସର୍ପେଣ୍ଟ୍ସ ଇଜ୍ ଅନନ୍ତଦେବ ସୋ ଅନନ୍ତଦେବ ଇଜ୍ ଆନ୍ ଏକ୍ସପାନ୍ସନ୍ ଦି ଲର୍ଡ଼ ଭଗବତ ଗୀତାରେ ଭଗବାନ କହିଛନ୍ତି ଅନନ୍ତଶ୍ଚାସ୍ମି ନାଗାନାମ୍ ନାଗମାନଙ୍କ ଭିତରେ ମୁଁ ହେଉଛି ଅନନ୍ତଦେବ ତେଣୁ ସିଏ ହେଉଛନ୍ତି ଜଣେ ଭଗବାନଙ୍କର ବିଭୂତି ସୋ ଅହି ଈଶ୍ୱରମ୍ ଆମଙ୍ଗ ଅଲ୍ ଦି ସ୍ନେକ୍ସ ଦି ଟପ୍ମୋଷ୍ଟ ସ୍ନେକ୍ ଇଜ୍ ଅନନ୍ତଦେବ ଅହି ଈଶ୍ୱରମ୍ ଶେଷମିତି ହି ଇଜ୍ ନୋନ୍ ଅଲ୍ସୋ ହି ଇଜ୍ ନୋନ୍ ଆଜ୍ ଶେଷ ଇନ୍ ଦ ବୈକୁଣ୍ଠ ହି ଇଜ୍ ନୋନ୍ ଆଜ୍ ଶେଷ ମହାସର୍ପାକାରମ୍ ସେବକ ରୂପେ ହି ଅହି ଗଣେଇ ବହୁଧା ପରିଚର୍ଯ୍ୟମାଣମ୍ ଇତି ବୋଧ ଇତି ସୋ ହି ୱାଜ୍ ସର୍ଭିଂ ଦି ଲର୍ଡ଼ ୟୁ ଆର୍ ସର୍ଭିଂ ଦି ଲର୍ଡ଼ ଇନ୍ ଡିଫରେଣ୍ଟ ୱେଜ୍ ୟୁ ଆର୍ ସର୍ଭିଂ ଦି ଲର୍ଡ଼ ସେ ଭଗବାନ ଅନନ୍ତଦେବ ଯାହାଙ୍କୁ ବୈକୁଣ୍ଠରେ ତାଙ୍କୁ କୁହାଯାଏ ଶେଷ ଚୈତନ୍ୟ ଚରିତାମୃତରେ ଏସବୁ ବର୍ଣ୍ଣନା କରାଯାଏ ଏ ଭଗବାନଙ୍କ ସବୁ ବିଭୂତି ଏଇମାନେ ସବୁ ଭଗବାନଙ୍କର କ'ଣ ଏବଂ ଆବେଶାତ୍ମକ ଅବସ୍ଥା ଅବତାର ଆବେଶାବତାର ମାନେ ସବୁ ଶକ୍ତିବେଶ ଅବତାର ମାନେ ସବୁ ସୋ ଇନ୍ ବିଷ୍ଣୁ ପୁରାଣ ଇଟ୍ ଇଜ୍ ଷ୍ଟେଟେଡ୍ ବୃତଂ ବାସୁକି ରମ୍ଭାଦେଇ ସିଦ୍ଧେଇ ସୋ ଇଟ୍ ଇଜ୍ ଅଲ୍ସୋ ଷ୍ଟେଟେଡ୍ ଇନ୍ ବିଷ୍ଣୁ ପୁରାଣ ହ୍ୱାଟ୍ ଅକ୍ରୁର ସ ଦ୍ୟାଟ୍ ଦ୍ୟାଟ୍ ଲର୍ଡ଼ ଇଜ୍ ବିଙ୍ଗ ୱର୍ସିପ୍ଡ ବାଇ ସୋ ମେନି ଫଲୋୱର୍ସ ଭଗବାନ ଅନେକ ତାଙ୍କର ପାର୍ଷଦଙ୍କ ଦ୍ୱାରା ସେବିତ ହେଉଥିଲେ ସେଥିରେ କିଏ କିଏ ଥିଲେ ନା ବୃତଂ ବାସୁକି ରମ୍ଭାଦେଇ ସେଠି ଯେଉଁ ରହିଥିଲେ ନାଗମାନେ ମଧ୍ୟ ଥିଲେ ତାଙ୍କ ଭିତରେ ବାସୁକି ରମ୍ଭ ଏମାନେ ସବୁ ସେଠି ରହିଥିଲେ ସେମାନେ ସବୁ ଭଗବାନଙ୍କ ସ୍ତୁତି କରୁଥିଲେ ଏବଂ ସିଦ୍ଧ ଯେଉଁ କୁହାଗଲା ସିଦ୍ଧ ମିନ୍ସ ସନତ କୁମାର ଆଦିବି ଚାରି କୁମାର ମଧ୍ୟ ଦେବାର ଅଲସୋ ଦେ ଆର୍ ଇନ୍ ଦ୍ୟାଟ୍ ୱାଟର୍ ସନତ କୁମାର ସନତ ସନାତନ ସନାତନ ସନତ କୁମାର ଦ୍ୟାଟ୍ ସନାତନ ଇଜ୍ ନାଓ ଦି ସେମ୍ ସନାତନ ହୁ ଇଜ୍ ଇନ୍ ଦ ଆସୋସିଏଟ୍ ଅଫ୍ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହୁ ଇଜ୍ ଗିଭିଂ ଦିସ୍ ଭାଷ୍ୟ ହୁ ଇଜ୍ ଗିଭିଂ ଦିସ୍ ପର୍ପୋର୍ଟ ସନାତନ ଗୋସ୍ୱାମୀ ସେଇ ସନାତନ ଯେଉଁ ଚାରି କୁମାର ସେହି ସନାତନ ହେଉଛନ୍ତି ଏ ମହାପ୍ରଭୁଙ୍କର ପାର୍ଷଦ ରୂପରେ ଆସିଥିଲେ ଏବଂ ସେହି ସନାତନ ବର୍ତ୍ତମାନ ଏଇଠି ଦେଉଛନ୍ତି, ପର୍ପଟ ଦେଇଛନ୍ତି ବୃହତ ବୈଷ୍ଣବ ତୋଷଣୀରେ ସନାତନ ଦେଇଛନ୍ତି। ସନାତନ ଗୋସ୍ୱାମୀ ଭାଗବତଙ୍କୁ ସେ ସ୍ତୁତି କରିଛନ୍ତି, ଭାଗବତଙ୍କୁ ସ୍ତୁତି କରିଛନ୍ତି। ସର୍ବଶାସ୍ତ୍ରାବ୍ଦି ପିୟୁଷ ସର୍ବବେଦିକ ସତ୍ଫଳ ସର୍ବ ସିଦ୍ଧାନ୍ତ ରତ୍ନାଢ଼୍ୟ ସର୍ବଲୋକୈକ ଦ୍ୱିପଦ ଲାଇକ୍ ଦ୍ୟାଟ୍ ହି ହାଜ୍ ୱର୍ସିପ୍ଡ ଭାଗବତମ ଇନ୍ ସୋ ମେନି ୱେଜ୍। ହି ହାଜ୍ ଗିଭିନ୍ ଏ ପର୍ପଟ ଟୁ ଦିସ୍ ଶ୍ରୀମଦ୍ ଭାଗବତମ, ଇଟ୍ ଇଜ୍ ନୋନ୍ ଆଟ୍ ବୃହତ୍ ବୈଷ୍ଣବ ତୋଷଣୀ ଆଣ୍ଡ ଆମ୍ ନାଉ ସେଇଙ୍ଗ ଫ୍ରମ୍ ଦ୍ୟାଟ୍ ବୈଷ୍ଣବ ତୋଷଣୀ ଦ ସେମ୍ ସନାତନ ଗୋସ୍ୱାମୀ। ସେଇ ସନାତନ ଗୋସ୍ୱାମୀ ଏଇ ବୃହତ୍ ବୈଷ୍ଣବ ତୋଷଣୀ କ'ଣ ଲେଖିଛନ୍ତି, ଭାଗବତଙ୍କୁ ସ୍ତୁତି କରିଛନ୍ତି। ଅନେକ ବନ୍ଧୁ ଏତେ ବହୁତ ପ୍ରକାର ସ୍ତୁତି କରିଛନ୍ତି ସେ ସନାତନ ଗୋସ୍ୱାମୀ। ସେହି ସନାତନ ଗୋସ୍ୱାମୀଙ୍କର ଏଇ ଯେଉଁ ସ୍ତୁତି ରହିଛି, ଏଇ ଯେଉଁ ଟୀକା ରହିଛି, ମୁଁ ସେଇଥିରୁ ବର୍ତ୍ତମାନ କହୁଛି। ତେଣୁ ସିଦ୍ଧେଇ କହିଲେ ସିଦ୍ଧ, ଦେ ଆର୍ ସିଦ୍ଧ ଲାଇକ୍ କପିଳଦେବ, ସିଦ୍ଧ କପିଳଦେବ ଇଜ୍ ଅଲସୋ ନୋନ୍ ଆଜ୍ ସିଦ୍ଧ ଆଣ୍ଡ ଦିଜ୍ ଫୋର୍ କୁମାରସ୍ ସନକ ସନାତନ ସନାତନ ସନତ କୁମାର, ଏମାନେ ଦେ ଆର୍ ଅଲସୋ ସିଦ୍ଧସ୍। ସନାତନ ଗୋସ୍ୱାମୀ ସେ ଦିସ୍ ସନତ କୁମାର ଆଦି ଭି ଦେ ଆର୍ ଆକ୍ରୁର ସହ ଦି ସନତ ଫୋର୍ କୁମାରସ୍ ଅଲସୋ ଦି ଫୋର୍ କୁମାରସ୍ ଦେ ଆର୍ ଦି ଫାଷ୍ଟ ସନ୍ସ ଅଫ୍ ବ୍ରହ୍ମା। ବ୍ରହ୍ମା ଇଜ୍ ଫାଷ୍ଟ କ୍ରିଏଟେଡ୍ ଇନ୍ ଦିସ୍ ମ୍ୟାଟେରିଆଲ୍ ୱାର୍ଲ୍ଡ ବାଇ ଦି ଲର୍ଡ ଗର୍ଭୋଦକ ସାଇ ବିଷ୍ଣୁ। ଗର୍ଭୋଦକ ସାଇ ବିଷ୍ଣୁଙ୍କ ଦ୍ୱାରା ପ୍ରଥମ ଆପଣଙ୍କ ରେଡ଼ିଓରେ ମୋତେ କହିବେ, ପାଞ୍ଚ ମିନିଟ୍ ପୂର୍ବରୁ ମୁଁ କଥାକୁ ବିଶ୍ରାମ ଦେବି, ଏଟା ସମୟ ହେଇଗଲା। ଆଗ ସମୟ ଲାଗିବ ପ୍ରଭୁ, ଆଗ ସମୟ ଲାଗିବ। ଠିକ୍ ଅଛି, ସୋ ୱିଲ୍ ଏଣ୍ଡ ଦି ଆୱାର ଭାଗବତମ ୱିଦିନ୍ 10 ମିନିଟ୍ସ, ଦେର୍ ଆର୍ ଦେର୍ ୱିଲ୍ ବି ଦର୍ଶନ ଆଳତି। ତେଣୁ ଦିସ୍ ଫୋର୍ କୁମାରସ୍ ସନତ ସନାତନ ସନାତନ ସନତ କୁମାର, ଏମାନେ ହେଉଛନ୍ତି ବ୍ରହ୍ମାଙ୍କର ପ୍ରଥମ ପୁତ୍ର। ବ୍ରହ୍ମା ହେଉଛନ୍ତି ଗର୍ଭୋଦକ ସାଇ ବିଷ୍ଣୁଙ୍କର ପ୍ରଥମ ପୁତ୍ର, ସେ କୌଣସି ମାତୃଗର୍ଭରେ ଆସିନାହାନ୍ତି। ସେ ବ୍ରହ୍ମାଙ୍କର ଯେଉଁ ଗର୍ଭୋଦକ ସାଇ ବିଷ୍ଣୁଙ୍କର ନାଭିରୁ ୱାନ୍ ଫ୍ରମ୍ ଦ ନାଭେଲ୍ ଅଫ୍ ଗର୍ଭୋଦକ ସାଇ ବିଷ୍ଣୁ ୱାନ୍ ଫ୍ଲାୱାର୍ ଦ୍ୟାଟ୍ ଇଜ୍ ଲୋଟସ୍ ଫ୍ଲାୱାର୍ ସ୍ପ୍ରାଉଟେଡ୍ ଆଣ୍ଡ ଇନ୍ ଦ୍ୟାଟ୍ ଲୋଟସ୍ ଫ୍ଲାୱାର୍ ବ୍ରହ୍ମା ୱାଜ୍ ଜେନେରେଟେଡ୍। ବ୍ରହ୍ମା ଏଇ ଭଗବାନ ଗର୍ଭୋଦକ ସାଇ ବିଷ୍ଣୁଙ୍କର ନାଭି ପଦ୍ମରୁ ଜାତ, ଯେଉଁ ପଦ୍ମରେ ଭଗବାନ ବ୍ରହ୍ମା ଜାତ ହେଇଥିଲେ ଏବଂ ତାଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ଚାରି କୁମାର, ସନକ ସନାତନ ସନାତନ ସନତ କୁମାର। ସୋ ଦେ ଆର୍ ଏଜ୍ ହାଉ ହୁ କ୍ୟାନ୍ ସେ ହାଉ ମଚ୍ ଏଜ୍ ଦେ ଆର୍ କ୍ୟାନ୍ ୟୁ ଇମାଜିନ୍ ହୁଜ୍ ହ୍ୱାଟ୍ ଇଜ୍ ହିଜ୍ ଏଜ୍ ୟେସ୍। ସୋ ହିଜ୍ ଏଜ୍ ଇଜ୍ ନାଓ ବ୍ରହ୍ମା ଇଜ୍ 50 ଇୟର୍ସ ଓଲ୍ଡ। ବ୍ରହ୍ମା ୱାନ୍ ଡେ ଅଫ୍ ବ୍ରହ୍ମା ଇଜ୍ 1000 ଯୁଗସ୍, ଗୋଟେ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 1000 ଯୁଗ। ଗୋଟେ ଯୁଗ ହେଉଛି 43,20,000 ଇୟର୍ସ ୱାନ୍ ଯୁଗ ଆଣ୍ଡ ଦିସ୍ ଇଜ୍ ମଲ୍ଟିପ୍ଲାଏଡ୍ ବାଇ 1000 ଇଜ୍ 432 crore ଇୟର୍ସ। ଦିସ୍ ଇଜ୍ ୱାନ୍ ଡେ ଅଫ୍ ବ୍ରହ୍ମା ଆଣ୍ଡ ସିମିଲାର୍ଲି ୱାନ୍ ନାଇଟ୍, ସିମିଲାର୍ଲି ୱାନ୍ ମନ୍ଥ, ସିମିଲାର୍ଲି ୱାନ୍ ଇୟର୍, ସିମିଲାର୍ଲି 50 ଇୟର୍ସ ବ୍ରହ୍ମା ହାଜ୍ କମ୍ପ୍ଲିଟେଡ୍ 50 ଇୟର୍ସ। ସୋ ସନକ ସନାତନ ସନାତନ ସନତ କୁମାର ଦେ ଆର୍ ଏଜ୍ ଇଜ୍ ୟୁ କ୍ୟାନ୍ କାଉଣ୍ଟ ହାଉ ମଚ୍ ଏଜ୍ ଇଜ୍ ଦେ ଆର୍, ତାଙ୍କର ଏଜ୍ କେତେ ହେଇଥିବ ଆମେ ଜାଣନ୍ତୁ, କିନ୍ତୁ ଅଲୱେଜ୍ ରିମେନ୍ସ ଆଜ୍ 5 ଇୟର୍ସ ଓଲ୍ଡ, 5 ଇୟର୍ସ ୱିଦାଉଟ୍ ଏନି ଡ୍ରେସ୍, ଅଲୱେଜ୍ ରିମେନ୍ସ ନେକେଡ୍ ୱିଦାଉଟ୍ ଏନି ଡ୍ରେସ୍, ସେ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ। ତେଣୁ ଅକ୍ରୁର ସହ ଦୋଜ୍ ଫୋର୍ କୁମାରସ୍ ଇନସାଇଡ୍ ୱାଟର୍, ସିଦ୍ଧେଇ ମିନ୍ସ ସନତ କୁମାର ଦିଭି, କପିଳା ଦିଭି, କପିଳ ଦେବ ଇଜ୍ ଅଲସୋ ନୋନ୍ ଆଜ୍ ସିଦ୍ଧ କପିଳ ଦେବ। ତେଣେ ଗନ୍ଧର୍ବୈର ସୋ ମେନି ଗନ୍ଧର୍ବ ୟୁ ଆର୍ ଦେୟାର୍ ଆମଙ୍ଗ ଦେମ୍ ଗନ୍ଧର୍ବପତି ବିଶ୍ୱାବସୁ ପ୍ରଭୃତି ଭି। ଭଗବତ ଗୀତା ଲର୍ଡ ସେଜ୍ ଗନ୍ଧର୍ବାଣଂ ଚିତ୍ରରଥ, ଦ ଟପ୍ ଅଫ୍ ଗନ୍ଧର୍ବ ଇଜ୍ ଚିତ୍ରରଥ ଆଣ୍ଡ ହିୟର୍ ସନାତନ ଗୋସ୍ୱାମୀ ସେଜ୍ ବିଶ୍ୱାବସୁ ଆଜ୍ ଅଲସୋ ଦେୟାର୍। বিষয়বস্তু চিত্র অর্থ দেওয়ার দেওয়ার গন্ধর্ব নারদ ওয়াজ অলসো প্রিভিয়াসলি ওয়াজ এ গন্ধর্ব বিষয়বস্তু এবং চিত্র অর্থ এমানে সব গন্ধর্ব এবং নারদ মধ্যে তা পূর্বজন্মের গন্ধর্ব ছিল হোয়াইল হি ওয়াজ ইনভাইটেড হোয়াইল হি ওয়াজ এ গন্ধর্ব নারদ ওয়াজ ইনভাইটেড বাই ডেমিগডস অ্যান্ড সেজেস টু সিং সংস ইন গ্লোরিফিকেশন অফ দি লর্ড বট হি স্যাং ফিলিম সংস দেবতামানে ঋষিমানঙ্ক দ্বারা নিমন্ত্রিত হয়ে নারদ মুনি যেত গন্ধর্ব লে যেত যাইলে গোটে সভাকে ভগবান গুণগান করা অপ্সরা মান দ্বারা পরিবেষ্টিত হয়েকি সে এই ফিলিম সঙ্গীত গান করলে সে বা মানে দি আট্রাকশন অফ ম্যান অ্যান্ড ওম্যান ইন দিস ওয়ে সো হি ওয়াজ কস্ট দ্যাটস ওয়াই হি বিকেম এ সন অফ এ মেড সর্ভ্যান্ট সেইপাই সে যেত অভিশপ্ত হয়েছিল সেই সে গোটে দাসীপুত্র রূপে আসলে কিন্তু ইন দ্যাট লাইফ হি সার্ভ দি মেন্ডিকান্টস হি সার্ভ দি সেজেস দ্যাটস ওয়াই হি বিকেম নারদ সেই জন্মরে সে বিভিন্ন সাধু মানুষ সেবা করুথার সে পরজন্মরে নারদ হয়েকি আসলে তেমন দিস গন্ধর্ব আমং দোজ গন্ধর্ব বিশ্বাবসু অ্যান্ড চিত্ররথ অ্যান্ড অদর গন্ধর্ব ওয়ার দেয়ার দে আর অলসো ওয়ার্শিপিং দি লর্ড ইনসাইড দ্যাট ওয়াটার অক্রুর স দেম অ্যান্ড অসুরাই ডেমন্স ওয়ার অলসো দেয়ার দে আর অলসো ওয়ার্শিপিং দি লর্ড হু আর দিজ ডেমন্স তেসা পাতাড়বাসিত্ব শেষ অধীনত্ব ডেমন্স দে রিমেন্ড ইন পাতাড় দি লোয়ার প্ল্যানেটারি সিস্টমস লোয়ার প্ল্যানেট পাতাড় দ্যাট ইজ দি লোয়েস্ট প্ল্যানেটারি সিস্টম অফ দিস ইউনিভার্স পাতাড় ইজ দি সবুঠারু সবুঠারু নিম্নরে অছি সেইটি রয়েছে এমানে সব অসুর মানে সেটি শেষ মধ্যে রয়েছেন্তি তেমন এমানে মধ্যে সেইটি শেষদেব রয়েছেন তেমন তাঙ্কর সে পূজা করছেন্তি বিকজ শেষদেব ইজ দেয়ার সো দিজ ডেমন্স আর অলসো ওয়ার্শিপিং দি লর্ড শেষদেব নতকন্ধরে ইতি তেন পরম ভক্তি সূচিত সো দে আর ডিভোটিজ অফ দি লর্ড দ্যাটস ওয়াই ইট ইজ স্টেটেড নতকন্ধরে দে আর বোয়িং ডাউন দেয়ার শোল্ডর ইন ওয়ার্শিপিং দি লর্ড সে কন্ধ স্কন্ধ অবনীত স্কন্ধ ভাবে অবনত স্কন্ধরে ভগবান আরাধনা করুলে এর জনা যাওয়া যে সে ভগবান ভক্ত সো ইন দিস ওয়ে দেয়ার উইল বি থার্টিন ভর্সেস তেরোটি ভর্স তেরোটি শ্লোক রয়েছে এই দুইটি শ্লোকের বর্ণনা করা গলা এবং ভগবান রূপ বর্ণনা করা যাব তেমন টিল কনসেল ভিউ উইল উইল চ্যান্ড দিস উইল রিসাইড দিস ভর্সেস ইন 46 টু 48 দিস থ্রি ভর্সেস আর ওনলি উইল চ্যান্ড উইল রিসাইড দিস ভর্সেস হি স দিস দি লর্ড ইন দিস ফর্মস সে ভগবান এইভাবে ভাবে দেখিলে সেই আমি এটা পাঠ করা রয়েছে তস্যো উৎসঙ্গে ঘনশ্যামং পীতকৌশেয়বাসসম পুরুষং চতুর্ভুজং শান্তং পদ্মপত্রারুণেক্ষণম চারু প্রসন্নবদনম চারুহাস নিরীক্ষণম শুভ্রুন্নসং চারুকর্ণম সুকপোলো অরুণাধরম প্রলম্ব পীর প্রলম্ব পীবরভুজং তুঙ্গা সৌরস্থলশ্রিয়ম কম্বুকণ্ঠ নিম্ননাভিং বলিমৎপল্লবোদরম ইন দ ইভিনিং আওয়ার সন্দীপন প্রভু ইজ ন্যারেটিং দিস পয়েন্টস ইট ইজ স্টেটেড বাই কপিলদেব টু হিজ মদর ধ্যান বিষয়ে কুযাচ্ছি সন্ধ্যাবেলে আমার সন্দীপন প্রভু যে কৌশল যে ধ্যান কথা কুযাচ্ছি এটি সব দেখলে সে ধ্যানের দেখলে এটি সব ধ্যান দেখলে এটি দেখলে সাক্ষাৎকার কলে ভগবান রূপক এইভাবে ভাবে ভগবান রূপ টুমারো উইল ডিসকস দিস পয়েন্টস এইভাবে ভাবে ভগবান রূপ তেরোটি শ্লোকের বর্ণনা করা যাইছি তেমন অনচাশ অ্যান্ড পচাশ 49 অ্যান্ড 50 বৃহৎকটি তটশ্রোণী কর ভোরোদ্বয়ান্বিত চারু জানু জগং চারু জঙ্ঘা যুগল সংযুত তুঙ্গ গুড়ফারুণ নখ ব্রাতধিধি তিভীর্ভূত নবাঙ্গুল্যঙ্গুষ্ঠদৈর্বিলসত পাদপঙ্কজ সুনন্দনন্দ প্রমুখৈ পার্শ্বদৈ সনকাদিভি সুরসৈ ব্রহ্মরুদ্রাদৈ নবভীশ্চ দ্বিজোত্তমৈ প্রহ্লাদ নারদবসু প্রমুখৈ ভাগবতোত্তমৈ स्तुयमानं पृथक् भावै वचोभि रमणात्मभि श्रिया पुष्ट्या गिराकांत्या कीर्त्या तुष्ट्येळयोर्जया विद्या विद्याशक्त्या मायया च निषेवितम्। दिस 13 वर्सेस ही नैरेटेड व्हाट ही सॉ द लॉर्ड भगवान का रूप द लॉर्ड्स फॉर्म इज बीइंग नैरेटेड बाय अक्रूर एंड व्हाट ही सॉ व्हाट ही सॉ दिस इज बीइंग नैरेटेड बाय सुखदेव गोस्वामी टू परीक्षित महाराज व्हाट ही सॉ इनसाइड दैट वाटर अक्रूर जहाँ सब देखते जल भितर जहाँ सब जो भाव देखुले सुखदेव गोस्वामी से वर्णना करते परीक्षित महाराज को। सो दिस इज द फॉर्म ऑफ द लॉर्ड दिस इज नॉट इमेजिनरी ये कौन सी मनगढ़ा कथा नुह भगवान का रूप रही सुंदर रूप रही एंड इन इन द इवनिंग अल्सो आवर संदीपन प्रभु इज नैरेटिंग दिस पॉइंट्स संदीपन प्रभु संध्या बेले ये सब कथा कहते जहाँ सब कहु बर्तमान अक्रूर से सब देखिले भगवान से रूप को देखिले तेणु यू वर्णना कर विल डिस्कस अबाउट दिस टुमरो माय लास्ट टुमरो इज माय लास्ट टुमरो इवनिंग आई विल गो टू ब्रह्मपुर। सो मुसंता का मोर कथा कह अंतिम कथा भागवतम कथा यही श्लोक ये अध्याय अन्य माने अन्य कथा सब कह तेणु जहाँ भगवान रूप को वर्णना करवा आसंता काली आम कथा को विश्राम देना विल स्टॉप आवर स्पीच नाउ बिफोर स्टॉपिंग आई विल आस्क वेदर एनीबॉडी इज हैविंग एनी क्वेश्चन और एनी डाउट और एनी कमेंट्स। सो दिस फॉर्म्स ऑफ द लॉर्ड द फॉर्म ऑफ द लॉर्ड विल बी डिस्क्राइब्ड इन 13 वर्सेस। सो दिस इज नॉट इमेजिनरी ये कौन सी मनगढ़ा जिनस नुह भगवान रूप ये सब मनगढ़ा कल्पना ये सब जिनस नुह भगवान रूप अच्छी सुंदर रूप रही भगवान ओनली विथ फॉरेन सोर्स कुडंट अंडरस्टैंड इट दिस बिकॉज थ्री टाइम्स ऑफ दिस मटेरियल वर्ल्ड इज द स्पिरिचुअल वर्ल्ड भौतिक जगत तीन गुण हो चीज जगत से सब नित्य लिबरेटेड से सब नित्य नित्य मुक्त जीव से सब भगवान सेवार रही रत रही ये हूँ जीवर स्वरूप आम स्वरूप होटा आम भगवान दास तेनाली भगवान सेवा करें देखा एम सब सेवा भगवान को स्तुति करोज हु आर फॉलन सोर्स दे कुडंट अंडरस्टैंड द लॉर्ड बद्ध जीव मैंने भगवान जापर ना नित्य जीव मैंने जापर। सो वी आर वेरी फॉर्चुनेट दैट वी एसोसिएट विथ दोज लिबरेटेड सोर्स वी सी हाउ द लॉर्ड इज दे आर हिज हाउ हिज पार्षद आर दे आर वी आर ऑल्सो वेरी मच फॉर्चुनेट टू एसोसिएट विथ दोज लिबरेटेड पर्सनस आम बहुत भाग्यवान से भाव में नित्य सिद्ध जीव नित्य शिव सिद्ध मान सहित आम आज संघ करुचे कथा मध्यम भागवत मध्यम संघ आम करुचे ये आमर बहुत भाग्य आज मध्य बहुत सुंदर कथा भगवान दर्शन करे पुष्यभिषेक हम एपर देर विल बी प्रभुपाद गुरुपूजा एवं तापर पुष्याभिषेक एवं तापर देर इज फिस्ट प्रभुपाद सेज बिकज जेत सम डिबोटीज केम नाउ सो आई विल अगेन से अबाउट दि दि पुष्याभिषेक दि ग्लोरी आई मीन दि इम्पोर्टान्स अफ पुष्याभिषेक पुष्याभिषेक विषय आम कि आउ किसी कथ कह जेहतु बर्तमान भक्त मैंने सब आमर समय अच्छी प्रथम ठीक अच्छे। सो दिस पुष्याभिषेक आई हैव ऑलरेडी स्टेटेड इन इंग्लिश ओनली आई विल स्पीक इन ओडिया ए पुष्याभिषेक भगवान गोपी मैंने भगवान अधीन रही तेणु गोपी मैंने भगवान को थे ये पुष्यर अभिषेक करते पुष्पर अभिषेक करते तेणु प्रभुपाद महाराज कहते भाव पुष्याभिषेक विषय कही तेणु से दिन बहुत सुंदर भगवान को सजा जाइला पुष्परे सजा जा भगवान को प्रसाद अर्पण करा एवं समस्ते भक्त मान प्रसाद प्राप्त होते तेणु वर्तमान दैर विल बी प्रभुपाद पूरा पूजा फास्ट देन दैर विल बी दर्शन आरती। जय श्रीमद् भागवतम की, जय श्री प्रभुपाद महाराज की, जय श्री गुरुदेव की, संवेद गौर भक्त की, हिदाई गौर प्रमाण।